श्रीमद्भागवतम दशम स्कंद छप्पन अध्याय श्लोक 32। इत्युक्तः स्वांगुहितरं कन्यां जाम्बवतीं मुदा अहरणार्थं स मणिना कृष्णायोपजहारः इत्युक्ता स्वांगुहितरं कन्यां जाम्बवतीं मुदा अरणार्थं च मणिना कृष्णायोपजहारः इत्युक्ता स्वांगुहितरं कन्यां जानवती मुदा अनाथ सबलिना युक्ता सांगितरं कन्यां जानवती मुदा अक्षनाथं सबलिना कृष्णायोपजहारः इत्युक्ता स्वांगुहितरं कन्यां जाम्बवतीं मुदा अरणार्थं च मणिना कृष्णायोपजहारः प्रकरणवत् एक विवाहवरे संबंधित वही जाम्बवा आनंद सहित मणिटि संगरे ତାଙ୍କର ଦୁଇଟା କୁମାରୀ ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରି ତାଙ୍କୁ ସମ୍ମାନ କଲେ। ହରି କୃଷ୍ଣ ଆବଶ୍ୟକ ଭକ୍ତ ସଦାନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଏହି ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଆମର କଥା ବର୍ତ୍ତମାନ ଆମର ଦ୍ୱାରକା, ଦ୍ୱାରକାର ଯେଉଁ ଗୁମ୍ଫା ରହିଛି ସେହି ଗୁମ୍ଫାର ଘଟଣା, ସେଇଠିକି ଆମେ ବର୍ତ୍ତମାନ ଚିନ୍ତା କରିବା। ସେଇଠି ଆମେ 28 ଦିନ ଧରି ଯୁଦ୍ଧ ଚାଲିଥିଲା ଭଗବାନ ଏବଂ ଜାମ୍ବବାନଙ୍କ ସହିତ, ତେଣୁ 28ତମ ଦିନରେ ଜାମ୍ବବାନଙ୍କର ବିଶେଷ ଜ୍ଞାନ ପ୍ରାପ୍ତ ହେଲେ, ଇଏ ହେଉଛନ୍ତି ସେଇ ଭଗବାନ ମୋର ପ୍ରଭୁ। ଏହିଭଳି ଭାବରେ 3 ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କଲା ପରେ ଭଗବାନ ତାଙ୍କୁ ସ୍ପର୍ଶ କରିକିରି ତାଙ୍କର ଶରୀରରେ ଯେଉଁ ବେଦନା ଥିଲା, ଯେଉଁ ଥିଲା କ୍ରାନ୍ତି ଥିଲା ବା ଯେଉଁ କଷ୍ଟ ଥିଲା, ତାଙ୍କ ଶରୀର ସବୁ କ'ଣ ସବୁ ଆଘାତ ଆଘାତରେ ସବୁ କ'ଣ ବହୁତ କ୍ଷତିଗ୍ରସ୍ତ ହୋଇଥିଲା, ସବୁ ଭଗବାନ ସେ ସବୁ ସମାନ କରିଦେଲେ। ବହୁତ ସୁନ୍ଦର ତାଙ୍କ ଶରୀର ହୋଇଗଲା, ବହୁତ ସବୁ ଶକ୍ତି ପାଇଗଲେ, ସବୁ ହୋଇଗଲା। ତେଣୁ ବର୍ତ୍ତମାନ ଭଗବାନ ଆପୂର୍ବ ଶ୍ଳୋକରେ ଯେଉଁ କହିଲେ ଯେ ଏଇ ଯେଉଁ ମଣି ରହିଛି, ମଣି ହେତୁ ଇହ ପ୍ରାପ୍ତା, ଏ ମଣି ପାଇଁ ମୁଁ ଏଠିକି ଆସୁଛି। ବୟମ ରିକ୍ଷପତେ ବିଳମ, ଏ ରିକ୍ଷପତେ ବୟମ କହିଲେ, ଯଦିଓ ଏକ ବଚନରେ ଭଗବାନ ଆସିଛନ୍ତି କିନ୍ତୁ ବହୁ ବଚନରେ କହିଲେ, କାହିଁକି ନା ଅନ୍ୟମାନେ ସବୁ ସେଠି ରହିଛନ୍ତି, ଉପରେ ରହିଛନ୍ତି, ଭିତରକୁ ଆସିନାହାନ୍ତି, ମୁଁ ଏକୁଟିଆ ଏଠିକି ଆସିଛି ଅହମ୍। କିନ୍ତୁ ବୟମ କହିଲେ କାହିଁକି ନା ଅନ୍ୟମାନେ ସବୁ ସେଠି ରହିଥିଲେ, ଦ୍ୱାର ଦେଶରେ ରହିଥିଲେ, ଗୁମ୍ଫାର ଦ୍ୱାର ଦେଶରେ। ତେଣୁ ବୟମ ରିକ୍ଷପତେ ବିଳମ ମିଥ୍ୟାଭିଶାପଂ ପ୍ରମୃଜନ, ଯେଉଁ ମିଥ୍ୟା ଅପବାଦ ଭଗବାନ ପ୍ରତି ହୋଇଯାଇଥିଲା, ବର୍ତ୍ତମାନ ମଧ୍ୟ ବହୁତ ଭଗବାନଙ୍କର ସବୁ ମିଥ୍ୟା ଅପବାଦ ରହିଛି, ଦ୍ୱାରକା ଲୀଳାରେ ଭଗବାନଙ୍କର ଯେଉଁଭଳି ଭାବରେ ସତ୍ରାଦି ମିଥ୍ୟା ଅପବାଦ କରୁଥିଲେ, ବର୍ତ୍ତମାନ ମଧ୍ୟ ବହୁତ ଭଗବାନଙ୍କର ମିଥ୍ୟା ଅପବାଦ ସବୁ ରହିଛି। ଅଧିକାଂଶ 99% ଲୋକ ସେଭଳି ଜଣେ ସତ୍ରାଦି କରୁଥିଲେ, କିନ୍ତୁ ବର୍ତ୍ତମାନ ହଜାର ହଜାର ଲୋକ ଅପବାଦ କରୁଛନ୍ତି। କ'ଣ ନା ଭଗବାନ ନାହାନ୍ତି ଭଗବାନ, ଭଗବାନ କିଭଳି ଭାବରେ ଦେଖିବେ ତାଙ୍କୁ ନିଜକୁ, ସେ ସବୁ ଦେଉଛନ୍ତି, ସବୁ ସପ୍ଲାଏ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ଏମାନେ କହୁଛନ୍ତି ଯେ ଭଗବାନ ନାହାନ୍ତି। ଏଇ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ ଭଗବତ ଗୀତାରେ ଭଗବାନଙ୍କୁ, କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି। ଭଗବାନଙ୍କ ଶରଣରେ ଗଲେ ଜଣେ ବହୁତ ସହଜରେ ଏ ଭବସାଗରୁ ପାର ହୋଇଯିବେ, କିନ୍ତୁ ଲୋକମାନେ ଯାଉନାହାନ୍ତି, ଶରଣରେ ଯାଉନାହାନ୍ତି। ଅର୍ଜୁନ ଆଶ୍ଚର୍ଯ୍ୟ ହେଇକି ପ୍ରଶ୍ନଟି ପଚାରୁଛନ୍ତି, ଅର୍ଜୁନ ପଚାରିନାହାନ୍ତି, ଅର୍ଜୁନ ମନର ଭାବ ରହିଛି। ତେଣୁ ଭଗବାନ କହିଲେ ମୋର ଶରଣରେ ଯାଉନାହାନ୍ତି କାହିଁକି, ନା ଯେଉଁମାନେ ଯାଉନାହାନ୍ତି ସେମାନେ କାହିଁକି, ଅଧିକାଂଶ ଲୋକ ଯାଉନାହାନ୍ତି, କାରଣ କ'ଣ ନା ଏହିଭଳି ଭାବରେ ସେମାନେ ମିଥ୍ୟା ଅପବାଦ ଦେଉଛନ୍ତି। କ'ଣ ନା ଭଗବାନ କେହି ନାହାନ୍ତି, ଭଗବାନ କେହି ନାହାନ୍ତି। ଏମିତିକି ସାଧାରଣ ବ୍ୟକ୍ତିମାନେ ନୁହନ୍ତି, ବହୁତ ବିଦ୍ୱାନ ବ୍ୟକ୍ତିମାନେ ଯାହାଙ୍କୁ ବହୁତ ସମ୍ମାନ କରାଯାଉଛି, ଏସବୁ କରାଯାଉଛି, ସେମାନେ ମଧ୍ୟ କହୁଛନ୍ତି କେହି ଭଗବାନ କେହି ନାହାନ୍ତି। ତେଣୁ କାହିଁକି ସେମାନେ ସେ କରୁନାହାନ୍ତି, ମିଥ୍ୟା ଅପବାଦ କାହିଁକି କରୁଛନ୍ତି, ନା ସେମାନେ ଦୁଷ୍କୃତିହୀନ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ବା କୌଣସି ପୁଣ୍ୟ କାର୍ଯ୍ୟ ପୁଣ୍ୟ ନାହିଁ, ସେଥିପାଇଁକି ସେମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି, ମିଥ୍ୟା ଅପବାଦ ହେଉଛନ୍ତି କେହି ଭଗବାନ ନାହାନ୍ତି। ତେଣୁ ଏଇଟାକୁ ଭଗବାନ କହିଲେ, ନମାମ ଦୁଷ୍କୃତିହୀନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟାବୃତ ଜ୍ଞାନମ ଆସୁରମ ଭାଶ୍ରିତା। ଏଇ ଚାରି ପ୍ରକାର ବ୍ୟକ୍ତି ଯିଏ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନଙ୍କ ବିଭିନ୍ନ ପ୍ରକାର ଅପବାଦ ପ୍ରଚାର କରୁଛନ୍ତି, ସେମାନଙ୍କୁ ବୁଝିବାକୁ ପଡ଼ିବ ଏଇ ଚାରୋଟି କ୍ୟାଟେଗୋରିରେ ସେମାନେ ଅଛନ୍ତି। ସେମାନେ ସମସ୍ତେ ହେଉଛନ୍ତି ଦୁଷ୍କୃତିହୀନ, ତାଙ୍କର କୌଣସି ସ୍ୱୀକୃତି ନାହିଁ। ଏମାନେ କିଏ କିଏ ନା, ଜଣେ ହେଉଛନ୍ତି ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଜ୍ଞାନ ନାହିଁ ଭଗବାନଙ୍କର, ତେଣୁ ସେମାନେ ବୁଝିପାରୁନାହାନ୍ତି, ଭଗବାନ ଦେଖିକି ମଧ୍ୟ ଦେଖିପାରୁନାହାନ୍ତି, ସବୁଠି ଭଗବାନ ଅଛନ୍ତି କିନ୍ତୁ ସେମାନେ ଦେଖିପାରୁନାହାନ୍ତି। ଏବଂ ନରାଧମ 400,000 ପ୍ରକାର ମନୁଷ୍ୟ ଯେଉଁ ରହିଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନ କେହି ନାହାନ୍ତି। ଏବଂ ଯଦିଓ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଯେଉଁମାନଙ୍କର ଜ୍ଞାନ ଅଛି ସେମାନେ କାହିଁକି ଆପଣଙ୍କ ଶରଣରେ ଯାଉନାହାନ୍ତି, ନା ମାୟା ଅପୂର୍ବ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ରହିଛି କିନ୍ତୁ ମାୟା ଦ୍ୱାରା ତାଙ୍କର ଜ୍ଞାନଟା ଅପହରଣ ହୋଇଯାଇଛି, ତେଣୁ ସେମାନେ କହୁଛନ୍ତି ମିଥ୍ୟା ଅପବାଦ ଦୋଷକୁ ଭାବ ନାହାନ୍ତି। ଏବଂ ଆଉ ଗୋଟେ କ୍ୟାଟେଗୋରୀ ହେଉଛନ୍ତି ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତେଣୁ ଏହିଭଳି ଭାବରେ ଏମାନେ ସବୁ ମିଥ୍ୟା ଅପବାଦ ଦେଉଛନ୍ତି। କିନ୍ତୁ ମିଥ୍ୟା ଅପବାଦ ଦୂର କରିବା ପାଇଁ କିନ୍ତୁ ଭଗବାନ କହିଲେ, ମିଥ୍ୟା ଅଭିଶାପ ପ୍ରମୋଚନ, ଏଇ ଯେଉଁ ମିଥ୍ୟା ଅପବାଦ ଭଗବାନ ପ୍ରତି ହେଇଥିଲା, ଭଗବାନ ପାଖରେ ଆସି ପହଞ୍ଚିଗଲା କଥା, ଆମେ ଏଇଟା ଆଲୋଚନା କରିଥିଲା ପୂର୍ବରୁ, ଏଇଭଳି ଭାବରେ କାନକୁ କାନକୁ ହେଇକିରି ହେଇକିରି ଭଗବାନ ପାଖକୁ ଆସିଗଲା। ଭଗବାନ ପାଖକୁ କେମିତି ଆସିଗଲା ଆମେ ଶୁଣୁଥିଲେ, ଜଣେ ଆଚାର୍ଯ୍ୟ କହୁଛନ୍ତି ଉଦ୍ଧବ କହିଲେ ଏ କଥା, ଉଦ୍ଧବଙ୍କଠାରୁ ଭଗବାନ ଶୁଣିଲେ। ତେଣୁ ଏଇ ଯେଉଁ ଅପବାଦ ହେଇଯାଇଥିଲା ଭଗବାନ ନେଇନାହାନ୍ତି, କିନ୍ତୁ ଏ ଅପବାଦ ଯେଉଁ ହୋଇଥିଲା ଅପବାଦକୁ ଦୂର କରିବା ପାଇଁ ଭଗବାନ ଆତ୍ମନୋ ମଣି ନା ଅମୁନା, ଏଇ ମଣିକୁ ଦେଖିକି କହୁଛନ୍ତି, ଜାଣିଛନ୍ତି ଦେଖିକି କହୁଛନ୍ତି ଅମୁନା ମଣି, ଏଇ ଯେଉଁ ମଣି ରହିଛି ଏଇ ମଣି ପାଇଁ ମୋତେ ବହୁତ ପ୍ରକାର ଅପବାଦ ଶୁଣିବାକୁ ପଡ଼ୁଛି, ତେଣୁ ଏଇ ଅପବାଦରୁ ମୁକ୍ତ ହେବା ପାଇଁ ମୁଁ ଏଠିକି ଆସି ପହଞ୍ଚିଛି। ଅମୁନା ଶବ୍ଦରେ ଏଠି କହୁଛନ୍ତି ଏଇ ମଣି ପାଇଁ ଏତେ ସବୁ ଅସୁବିଧା ହେଇଛି। ତେଣୁ ଏଇଟା ଯେଉଁ କୁହାଗଲା, ଏଇଭଳି ଭାବରେ ବହୁତ ଲୋକ ବର୍ତ୍ତମାନ ମଧ୍ୟ ଭଗବାନ ପ୍ରତି ଅପବାଦ ଦେଉଛନ୍ତି, ଭଗବାନ କେହି ନାହାନ୍ତି। ଏବଂ ଭକ୍ତମାନଙ୍କ ଭିତରେ ତିନୋଟି କ୍ୟାଟେଗୋରି ରହିଛନ୍ତି, ଭକ୍ତମାନଙ୍କ ଭିତରେ ତିନୋଟି କ୍ୟାଟେଗୋରି ରହିଛନ୍ତି, ଗୋଟିଏ ହେଉଛନ୍ତି କନିଷ୍ଠ, ଗୋଟିଏ ହେଉଛନ୍ତି ମଧ୍ୟମ, ଆଉ ଗୋଟିଏ ହେଉଛନ୍ତି ଉତ୍ତମ ଭକ୍ତ। ତେଣୁ କନିଷ୍ଠ କ୍ୟାଟେଗୋରି ଯେଉଁମାନେ ରହିଛନ୍ତି, ସେମାନେ ଯେତେବେଳେ ଏହିଭଳି ଭାବରେ ମିଥ୍ୟା ଅପବାଦମାନଙ୍କ ପାଖରେ ପହଞ୍ଚିଯାଆନ୍ତି, ସେମାନେ କହନ୍ତି ପ୍ରକୃତରେ ଭଗବାନ ନା, ତାଙ୍କର କୋମଳ ଶ୍ରଦ୍ଧା, ଯେଉଁମାନେ କନିଷ୍ଠ ଭକ୍ତ ତାଙ୍କର କୋମଳ ଶ୍ରଦ୍ଧା, ତେଣୁ ଶ୍ରଦ୍ଧା କହିଲେ ବିଶ୍ୱାସ, ଭଗବାନ ଅଛନ୍ତି କହିଲେ ବିଶ୍ୱାସ, ଏ ବିଶ୍ୱାସ। କିନ୍ତୁ ଯେଉଁମାନେ କନିଷ୍ଠ ଭକ୍ତ ବିଗିନର ଯେଉଁମାନେ ଆରମ୍ଭ କରୁଛନ୍ତି ତାଙ୍କର କୋମଳ ଶ୍ରଦ୍ଧା ଭଗବାନ ଅଛନ୍ତି ଖାଇପାରନ୍ତି ତାଙ୍କର କୋମଳ ଶ୍ରଦ୍ଧା ଶ୍ରଦ୍ଧା ଏତେ ଦୃଢ଼ ନୁହଁ ତେଣୁ ସେମାନେ ଯେତେବେଳେ ଏଇଭଳି ମିଥ୍ୟା ଅପବାଦମାନଙ୍କ ପାଖରେ ଆସି ସଙ୍ଗ ଲାଭ କରନ୍ତି ସେମାନେ ଭକ୍ତିପତ୍ର ବିଚିତ ହେଇଯାଆନ୍ତି ଭକ୍ତ କି ଭଗବାନ କି ନାହାନ୍ତି ଭୁଲ ଭଗବାନ ଅଛନ୍ତି ତେଣୁ ଏଇଭଳି ଭାବରେ ଯେଉଁମାନେ କନିଷ୍ଠ ଭକ୍ତମାନେ ଅଛନ୍ତି ସେମାନଙ୍କର ଭକ୍ତିର ପତନ ହେଇଯାଏ ଭକ୍ତିର ପତନ ହେଇଯାଏ ତେଣୁ ଯେଉଁମାନଙ୍କର ଭକ୍ତିର ପତନ ହେଇଯାଏ ହେଲେ ମଧ୍ୟ ଭଗବାନ କହୁଛନ୍ତି ବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସେମାନେ ପତନ ହେଲେ ମଧ୍ୟ ସେ ଯେତିକି ଭକ୍ତି ଆଚରଣ କରିଛନ୍ତି କେବେ ସେଟା ନଷ୍ଟ ହୁଏ ନାହିଁ ଭଗବତ ଗୀତା ଆରମ୍ଭରେ ଏସବୁ ଆମକୁ ଆସ୍ୟୁରାନ୍ସ ଏସବୁ ଆମକୁ କ'ଣ ଏସବୁ ଆଶ୍ୱାସ ସବୁ ରହିଛି ଆମକୁ ଏସବୁ ଭକ୍ତଙ୍କ ଭଗବାନଙ୍କର ଏସବୁ ଆମକୁ ସବୁ ଦେଇଛନ୍ତି କ'ଣ ଆଶ୍ୱାସନ ଦେଇଛନ୍ତି କିଛି ଚିନ୍ତା କରିବାର ନାହିଁ ଭକ୍ତିରେ ଆମେ ଯେତେବେଳେ ଅଗ୍ରସର ହେଉଛେ ଭକ୍ତ ବିରାଟ ରାଜ୍ୟ ରହିଛି ଏଇ ଭାରତ ପୃଥିବୀରେ ଦେଖନ୍ତୁ ବହୁତ ଜଗତରେ କେତେ କ'ଣ ରହିଛି ଏହା ବ୍ରହ୍ମଲୋକ ଯିବା ପାଇଁ କେତେ ଲାଗିବ ଜଣେ ଚିନ୍ତା କରିପାରିବ ନାହିଁ ବୈଜ୍ଞାନିକମାନେ ତ ଜାଣିନାହାନ୍ତି ଭାରତ ପୃଥିବୀ ବାହାରେ ଆଉ କେହି ଜୀବନ ଅଛନ୍ତି ବୋଲି ସବୁ ତାଙ୍କର ଚାଲିଛି ଗବେଷଣା ଏତେ ଚାଲିଛି କିନ୍ତୁ ଚିତ୍ ଜଗତକୁ ଯିବା ପାଇଁ କେତେ କ'ଣ ସମୟ ଲାଗିବ କେତେ କ'ଣ ରହିଛି ଜର୍ଣ୍ଣି ରହିଛି ଏ ଯେଉଁ ରହିଛି ଜଣେ ଯେତେବେଳେ ଭକ୍ତି ମାର୍ଗରେ ଯେତେବେଳେ କୌଣସି କାରଣରୁ ହତାଶ ହୋଇଯାଉଛି ସେତେବେଳେ ସେ ଚିନ୍ତା କରୁଛି ଯେ ପ୍ରକୃତିରେ କ'ଣ ଭଗବାନ ଅଛନ୍ତି ଯାହା କରୁଛି ଏସବୁ କିଛି ମୂଲ୍ୟ ଅଛି ଏଇଭଳିଆ ତେଣୁ ଭଗବାନ ଏସବୁ ଆଶ୍ୱାସନ ଦେଉଛନ୍ତି ଭକ୍ତି ଭଗବତ ଗୀତାର ଆରମ୍ଭରେ ଭଗବାନ କଲିଣିହା ବିକ୍ରମ ନା ସୃଷ୍ଟି ପ୍ରତ୍ୟବାୟନ ବିଦ୍ୟତେ ସ୍ୱଳ୍ପମପିଏସ ଧର୍ମସ୍ୟ ତ୍ରାଣୀ ମହତ୍ଵଭୟା ଆମେ ଭକ୍ତିରେ ଯାହା କିଛି କରୁଛେ କେବେ ହେଲେ ତାହାର କ'ଣ କମିଯିବ ନାହିଁ ନାଶ ହେବ ନାହିଁ ନାଶ କରି ନଷ୍ଟ ହେବ ନାହିଁ କିଛି ଏବଂ ପ୍ରତ୍ୟବାୟନ ବିଦ୍ୟତେ ପ୍ରତ୍ୟବାୟ କଲେ କେବେ ହେଲେ କମିଯିବ ମଧ୍ୟ ନାହିଁ କମିବ ମଧ୍ୟ ନାହିଁ ଯାହା ଯେତିକି କରିଛି ସେତିକି ରହିବ ତେଣୁ ସ୍ୱଳ୍ପମପିଏସ ଧର୍ମସ୍ୟ ତାହାକୁ ମହତ୍ଵମୟା ଅତି ଅଳ୍ପ କିଛି ଯଦି ଆମେ କରିଥିଲେ ମଧ୍ୟ ସେ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ ତେଣୁ ଏହିଭଳି ଭାବରେ ଭକ୍ତି ମାର୍ଗରେ ଯେଉଁମାନେ ଆସୁଛନ୍ତି ଆମେ ଦେଖିବା ଇସ୍କନ ବହୁତ ଆସୁଛନ୍ତି ଚାଲି ଯାଉଛନ୍ତି ତାଙ୍କର ପତନ ହେଇଯାଉଛି କାରଣ ହେଉଛି କ'ଣ ନା ଏହିଭଳି ଭାବରେ ସେମାନେ ତାଙ୍କର ଶ୍ରଦ୍ଧା ଏତେ ଦୃଢ଼ ହେଇନାହିଁ ଯେଉଁମାନଙ୍କର ଶ୍ରଦ୍ଧା ଦୃଢ଼ ଅଛି ମଧ୍ୟମ ଅଧିକାରୀ ମଧ୍ୟମ ଅଧିକାରୀ ଚେତନ ଚର୍ଚ୍ଚା ଆମକୁ ବର୍ଣ୍ଣନା କରାଯାଇଛି ଯାହା ଗତକାଲି ଆମେ ପ୍ରଭୁ ସନ୍ଦୀପନ୍ଦ୍ରଙ୍କୁ କହୁଥିଲେ ଚେତନ ଚର୍ଚ୍ଚା ଆମକୁ ବିଷୟରେ ତେଣୁ ଚେତନ ଚର୍ଚ୍ଚା ଆମକୁ ବର୍ଣ୍ଣନା କରାଯାଇଛି ଏ ତିନି ପ୍ରକାର ଭକ୍ତ ଅଛନ୍ତି ଭକ୍ତ ଅଛନ୍ତି ତିନି ପ୍ରକାର ଶ୍ରଦ୍ଧା ଅନୁସାରେ ଶ୍ରଦ୍ଧା କଲେ ବିଶ୍ୱାସ ବିଶ୍ୱାସ ଅନୁସାରେ ତିନି ପ୍ରକାର ଭକ୍ତ ରହିଛନ୍ତି ତେଣୁ ଯେଉଁମାନଙ୍କ କୋମଳ ଶ୍ରଦ୍ଧା ସେମାନେ ଯେତେବେଳେ ଭକ୍ତ ମାଆଙ୍କୁ ସଙ୍ଗ କରନ୍ତି ତାଙ୍କର ପତନ ହେଇଯାଏ ଏମିତିକି ମନ୍ଦିରକୁ ଆସିକିରି ସବୁ କରୁଛନ୍ତି ସେମାନେ ପତନ ହେଇଯାଏ ତେଣୁ କାରଣ ଏ ଶ୍ରଦ୍ଧା ଏଭଳି ରହିଛି ଭଗବାନଙ୍କର ଏଭଳି ଲୀଳା ରହିଛି ଜଣେ କ'ଣ ଜଣେ ମୋହିତ ହେଇଯିବ ଅନ୍ୟମାନଙ୍କ କଥା କ'ଣ କହିବା ଯେଉଁମାନେ ଦେବତାମାନେ ମଧ୍ୟ ମୋହିତ ହେଇଯାଆନ୍ତି ଭଗବାନଙ୍କ ଲୀଳା ଦେଖିକିରି ଆଉ ଅନ୍ୟମାନଙ୍କ କଥା କ'ଣ କହିବା ତେଣୁ ଯେଉଁମାନଙ୍କର କୋମଳ ଶ୍ରଦ୍ଧା ବା ଆରମ୍ଭ ହେଇଛି ଶ୍ରଦ୍ଧା ଆରମ୍ଭ ହେଇଛି ସେମାନେ ଯେତେବେଳେ ଅଭକ୍ତମାନଙ୍କୁ ସଙ୍ଗ କରନ୍ତି ସେମାନେ ପତନ ହେଇଯାଏ ଭକ୍ତି ପତନ ହେଇଯାଏ ପୁଣି ଭଗବାନଙ୍କୁ ସୁଯୋଗ ପ୍ରଦାନ କରନ୍ତି ସୂଚନା ସୁମତାଙ୍ଗେ ଯୋଗ ଗ୍ରସ୍ତ ବି ଯାଏ ବା ଏଭଳି ଭାବରେ ଅନେକ ପ୍ରକାର ଉପାୟରେ ଭଗବାନ ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ତାଙ୍କୁ ପୁଣି ଏହି ଭକ୍ତି ମାର୍ଗକୁ ଆଣିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରନ୍ତି କିନ୍ତୁ ଯେଉଁମାନେ ଟିକିଏ ଭକ୍ତି ମାର୍ଗରେ ଅଗ୍ରଗତି କରିଛନ୍ତି ମଧ୍ୟମ ସ୍ତରକୁ ଆସିଛନ୍ତି ସେମାନଙ୍କର ଶ୍ରଦ୍ଧା ବା ବିଶ୍ୱାସ ଦୃଢ଼ ବିଶ୍ୱାସ ଦୃଢ଼ ବିଶ୍ୱାସ କହିଲେ ଭଗବାନ ଯେତେ ଜଣେ ଦେଲେ ମଧ୍ୟ କ'ଣ ଯେତେ ପ୍ରକାର ଯୁକ୍ତି ପ୍ରଦାନ କଲେ ମଧ୍ୟ ଭଗବାନ ନାହାନ୍ତି ବହୁତ ତାର୍କିକ ଅଛନ୍ତି ତର୍କରେ ପ୍ରତିଷ୍ଠା କରିଦେଲେ ଭଗବାନ କେହି ନାହାନ୍ତି କେଉଁଠି ଭଗବାନ ଅଛନ୍ତି ଏଇଭଳି ଭାବରେ କଲେ ମଧ୍ୟ ମଧ୍ୟମ ଭକ୍ତି ଯେଉଁମାନେ ରହିଛନ୍ତି ଶ୍ରଦ୍ଧା ଯାହା ଦୃଢ଼ ରହିଛି ସେମାନେ ଏପଟ ସେପଟ ହେବେ ନାହିଁ ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯଥା ଦୀପର ଯେଉଁ ରହିଛି, ଆଲୋକ ରହିଛି, ନେଙ୍ଗଦେଶ ଉପମା ସୁତା, ଇଏ ଉପମା ଦେଇଛନ୍ତି। ସେହିଭଳି ଭାବରେ ଯେଉଁମାନଙ୍କର ଯେଉଁ ଦୀପ, ଗୋଟେ ବାୟୁ ନଥିବା ସ୍ଥାନରେ, ପବନ ନଥିବା ସ୍ଥାନରେ ଯେଉଁଭଳିଆ ଦୀପଟି ଜଳିବ, ତାହେଲେ ଏପଟ ହେବ ନାହିଁ। ସେହିଭଳି ଭାବରେ ଯେଉଁମାନଙ୍କ ଦୃଢ଼ ଭକ୍ତି ରହିଛି, ଦୃଢ଼ ଶ୍ରଦ୍ଧା ରହିଛି, କୌଣସି ପରିସ୍ଥିତିରେ ସେମାନେ ବିଚଳିତ ହେବେ ନାହିଁ। ତେଣୁ ସେଇଟା କୁହାଯାଉଛି ଶ୍ରଦ୍ଧା ଦୃଢ଼ ରହିଛି, ସେମାନଙ୍କର ଶ୍ରଦ୍ଧା ଦୃଢ଼, କିନ୍ତୁ ସେମାନେ ଦେଇପାରିବେ ନାହିଁ, ସେମାନେ ଦେଇପାରିବେ ନାହିଁ ଯୁକ୍ତି ବା ଶାସ୍ତ୍ର ପ୍ରମାଣ ଦେଇପାରିବେ ନାହିଁ। କ'ଣ ଯାହାର କ'ଣ ଯାହାର ଶ୍ରଦ୍ଧା ଦୃଢ଼ ରହିଛି କିନ୍ତୁ ଶାସ୍ତ୍ର ପ୍ରମାଣ ଦେଇପାରିବେ ନାହିଁ। ଯଦି ଗୋଟେ କଥା ପଡ଼ିଛି, ଆଲୋଚନା ଚାଲିଛି, ସବୁ ଚାଲିଛି, ମଧ୍ୟମ ଭକ୍ତ ସେ ଜାଣିଛି ଯେତେ ଯାହା କହିଲେ ମଧ୍ୟ ସେ ତାହାର ବିଶ୍ୱାସ କେବେ ନଷ୍ଟ ହେବ ନାହିଁ, କାରଣ ସେ ଜାଣିଛି ଭଗବାନ ଅଛନ୍ତି, ଏତିକି ଶ୍ରଦ୍ଧା ତାଙ୍କର ଆସିଯାଇଛି, ଉନ୍ନତ ସ୍ତରକୁ ସେ ଆସିଯାଇଛନ୍ତି। କିନ୍ତୁ ସେ ପ୍ରମାଣ ଦେଇକରି, ଶାସ୍ତ୍ର ପ୍ରମାଣ ଦେଇକରି, ଯୁକ୍ତି ପ୍ରଦାନ କରିକିରି ଅଭକ୍ତମାନଙ୍କର ଯେଉଁ ଭଗବାନ ନାହାନ୍ତି ବୋଲି ଯେଉଁ କଥା ରହିଛି ସେଇଟାକୁ କାଟିପାରିବେ ନାହିଁ, ଇଏ ହେଉଛନ୍ତି ମଧ୍ୟମ ଅଧିକାରୀ। କିନ୍ତୁ ସେ ଯିଏ ଯାହା କହିଲେ ମଧ୍ୟ ସେ ଶୁଣିବେ ନାହିଁ, କାରଣ ସେ ଜାଣିଛନ୍ତି ଭଗବାନ ଅଛନ୍ତି, ସେ ପ୍ରମାଣ ଦେଇପାରିବେ ନାହିଁ, ଶାସ୍ତ୍ର ପ୍ରମାଣ ଦେଇପାରିବେ ନାହିଁ। କିନ୍ତୁ ଯେଉଁମାନଙ୍କର ଉନ୍ନତ ଭକ୍ତ, ଯେଉଁମାନେ ସବୁଠାରୁ ଶ୍ରେଷ୍ଠ ସ୍ତରରେ ଅଛନ୍ତି, କନିଷ୍ଠ ମଧ୍ୟମ ଉତ୍ତମ, ଶ୍ରଦ୍ଧା ଅନୁସାରେ ଉତ୍ତମ ଭକ୍ତ କେଉଁମାନେ ନା, ଯେତେ ଅପବାଦ ହେଲେ ମଧ୍ୟ ଏଇ ଯେଉଁ କୁହାଗଲା ମିଥ୍ୟା ହିସାବ, ମିଥ୍ୟା ଅପବାଦ ରହିଛି, ଅନ୍ୟମାନେ ସବୁ ତ ଦୁର୍ବଳ ହେଇଗଲେ, ଯେତେବେଳେ ଭଗବାନ ପାଖକୁ ଆସିଗଲା, କଥାକୁ ଆସିଗଲା, କିନ୍ତୁ ଯେଉଁମାନଙ୍କ ଭକ୍ତ ସେମାନେ ଏ ଅପବାଦରେ ବିଚଳିତ ହେବେ ନାହିଁ, ସେମାନେ ବରଂ ତାଙ୍କୁ ଯୁକ୍ତିରେ ପରାସ୍ତ କରିବେ। ଯେଉଁଭଳି ଭାବରେ ଆମେ ଦେଖିବା ଶଙ୍କରାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ ଯେତେବେଳେ ଆସିଲେ ଭଗବାନ ଶିବଜୀଙ୍କର, ସେ ହେଉଛନ୍ତି ଅବତାର। ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଚତୁର୍ଥ ବହୁତ କଥା ରହିଛି। ତେଣୁ ଯେତେବେଳେ ସେ ଆସିଲେ ସେହି ସମୟରେ ବୁଦ୍ଧ ଧର୍ମ ସାରା ଭାରତ ବାହାରେ ସବୁ ବ୍ୟାପି ଯାଇଥିଲା। ଏମିତି ରାଜାମାନେ ଆମର ରହିଛି, ରହିଛି ଓଡ଼ିଶାରେ, ରହିଛି ଭୁବନେଶ୍ୱରରେ, ଆମର ରହିଛି ଧଉଳି, ଧଉଳି ରହିଛି ପ୍ରାଚୀ ନଦୀ, ସେ ନଦୀରେ ଯୁଦ୍ଧ ହେଉଥିଲା, ଅଶୋକ ଆସି ଯୁଦ୍ଧ କରୁଥିଲେ, ଅଶୋକ ଚଣ୍ଡା ଅଶୋକରେ ସେ ହେଇଗଲେ, କ'ଣ ଇଏ ହେଇଗଲେ, ଧର୍ମାଶୋକ ହେଇଗଲେ, ଚଣ୍ଡା ଅଶୋକ ହେଇଗଲେ, ବହୁତ ଉଗ୍ର ଥିଲେ ସିଏ, କିନ୍ତୁ ତା ପରିବର୍ତ୍ତନ ହେଇଗଲା, ବୁଦ୍ଧ ଧର୍ମକୁ ଗ୍ରହଣ କଲେ, ଧର୍ମ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ବୁଦ୍ଧ ଧର୍ମ, ବୁଦ୍ଧ ଧର୍ମ ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ, ଖାଲି ଏତିକି କହିବା ଯେ ଏଇଭଳି ଭାବରେ ଯେଉଁ ଅବସ୍ଥା ହେଇଥିଲା, ଶଙ୍କରାଚାର୍ଯ୍ୟ ଯେତେବେଳେ ଆସିଥିଲେ ସେହି ସମୟରେ ଆମର ବୈଦିକ ଧର୍ମ ଲୋପ ପାଇଯାଇଥିଲା। ବୈଦିକ ଧର୍ମ ଭଗବାନଙ୍କ ଜଣେ ଅବତାର, ବୁଦ୍ଧଦେବ ଭଗବାନଙ୍କ ଅବତାର, କିନ୍ତୁ ସେ ବେଦକୁ ନିନ୍ଦା କଲେ, ବେଦକୁ ନିନ୍ଦା କଲେ, ସେ ସମୟରେ ଆବଶ୍ୟକତା ଥିଲା ବେଦକୁ ନିନ୍ଦା କରିବା ପାଇଁ, ତେଣୁ ଶଙ୍କରାଚାର୍ଯ୍ୟ ଆସିକରି ବେଦକୁ ସ୍ଥାପନ କଲେ, ବେଦକୁ ସ୍ଥାପନ କଲେ, ବୁଦ୍ଧ ଧର୍ମକୁ ଖଣ୍ଡନ କଲେ, ବୁଦ୍ଧ ଧର୍ମ ଲୋପ ପାଇଗଲା। ଦେଖନ୍ତୁ କେତେ ଯୁକ୍ତିରେ କେତେ ପ୍ରମାଣ କେତେ ରହିଛି, ଖଣ୍ଡେ ବହି ମାଧ୍ୟମରେ, ପୁସ୍ତକ ଗ୍ରନ୍ଥ ମାଧ୍ୟମରେ ବୁଦ୍ଧ ଧର୍ମକୁ ଲୋପ କରିଦେଲେ, ଏତେ ଶକ୍ତି ଥିଲା ତାଙ୍କର ଶଙ୍କରାଚାର୍ଯ୍ୟ। ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ, ଖାଲି ଏତିକି ଜାଣିବା ଯେ ଯେଉଁମାନଙ୍କର ଶ୍ରଦ୍ଧା ଦୃଢ଼ ରହିଛି ସେମାନେ ଅନ୍ୟମାନଙ୍କୁ, ତାଙ୍କର ତ ବିଶ୍ୱାସ ଏପଟ ସେପଟ ହେବ ନାହିଁ, ଭଗବାନଙ୍କ ପ୍ରତି ଯେଉଁ ବିଶ୍ୱାସ ଦୃଢ଼ ରହିଛି ବିଶ୍ୱାସ, ସେଥିରେ ସେମାନେ ବିଚଳିତ ହେବେ ନାହିଁ, ବରଂ ଯେଉଁମାନେ ବିଭିନ୍ନ ପ୍ରକାର ବିରୁଦ୍ଧରେ କହୁଛନ୍ତି, ଭଗବାନ ବିରୁଦ୍ଧରେ ମିଥ୍ୟା ଅପବାଦ ଦେଉଛନ୍ତି, ସେ ସବୁ ଖଣ୍ଡନ କରିବେ, ଯୁକ୍ତି ମାଧ୍ୟମରେ ଖଣ୍ଡନ କରିବେ, ଶାସ୍ତ୍ର ଯୁକ୍ତି ମାଧ୍ୟମରେ, ଶାସ୍ତ୍ର ଯୁକ୍ତି ମାଧ୍ୟମରେ ଖଣ୍ଡନ କରିବେ। ତେଣୁ ଏହିଭଳି ଭାବରେ ଭକ୍ତିର ମଧ୍ୟ ତିନି ପ୍ରକାର ସ୍ତର ରହିଛି, ଏବଂ ଭକ୍ତ ମଧ୍ୟ ସେହିଭଳି ଭାବରେ ତିନି ପ୍ରକାର ସ୍ତର ରହିଛନ୍ତି। ଯାହା ହଉ, ଆମର ଏଇ ମିଥ୍ୟା ଅପବାଦରୁ ଆମେ ପ୍ରସଙ୍ଗଟି ଆସିଗଲା। ତେଣୁ ଭଗବାନ କହୁଛନ୍ତି ଆମକୁ ଦେଖେଇକି, ରମୁନା ମଣିନା, ଏଇ ମଣିଙ୍କ ପାଇଁ ମୁଁ ବହୁତ ପ୍ରକାର ମିଥ୍ୟା ଅପବାଦ ହେଲାଣି, ତେଣୁ ଏଇ ମିଥ୍ୟା ଅପବାଦରୁ ମୁକ୍ତ ହେବା ପାଇଁ ମୁଁ ଆସିଛି, ବୟଂ ପ୍ରାପ୍ତା ଆମେ ଆସିଛୁ, ଅନ୍ୟମାନେ ସବୁ ଅଛନ୍ତି ଉପରେ, ମୁଁ ଏପଟେ ଆସିଛି, ଏଇଭଳି ଭାବରେ ଗତକାଲି ଶ୍ଳୋକଟି ଆଲୋଚନା ହୋଇଥିଲା। ବର୍ତ୍ତମାନ ଭଗବାନ କହୁଛନ୍ତି କ'ଣ ନା, ଇତ୍ୟୁକ୍ତ ସ୍ୱାମ ଧୋଇତରଂ, ତେଣୁ ଭଗବାନ ଯେତେବେଳେ କହୁଛନ୍ତି ମଣିକୁ ମୋତେ ଦେଇଦିଅ, ଭଗବାନ କହୁଛନ୍ତି ନା ମୋ ମଣିକୁ ଦେବି, ମଣିକୁ ମୁଁ ଦେବି ନାହିଁ, ଦେବ ନାହିଁ ନା ନା କହିକିରି ଯେ କ'ଣ କହୁଛନ୍ତି ନା ସେମିତି ଦେବି ନାହିଁ, ତା ସହିତ ଆଉ ଗୋଟେ ଜିନିଷ ଦେଇକିରି ଆଉ ଗୋଟେ ବସ୍ତୁ ଦେଇକିରି ଦେବି, ଖାଲି ମଣି ଦେବି ନାହିଁ, ଦାନ ଦାନ ସହିତ ଦକ୍ଷିଣା ଦେବି, ଏସବୁ କଥା ଅଛି। ତେଣୁ ଇତ୍ୟୁକ୍ତ ସ୍ୱାମ ଦୁଇତର, ଭଗବାନ ଯେତେବେଳେ ଏଇଭଳି ଭାବରେ କହିଲେ ଇତ୍ୟୁକ୍ତ, ତେଣୁ ରାମବାନ ତାଙ୍କର କନ୍ୟାକୁ ଆଣିବାକୁ ଗଲେ। ଗୋଟିଏ ଯୁଗ ଗୋଟିଏ ରହିଛି, ତ୍ରେତା ଯୁଗ ଦ୍ୱାପର ଯୁଗ ବିତିଗଲା, ଭଗବାନ ଅପେକ୍ଷା କରୁଛନ୍ତି ଏ କନ୍ୟାଙ୍କୁ ପ୍ରଦାନ କରିବା ପାଇଁ। ଭଗବାନ ବର୍ତ୍ତମାନ ଯେତେବେଳେ କଥା କହିଲେ ମଣିନା ଅମୁନା ମଣିନା, ସେତେବେଳେ ଜାମ୍ବବାନ ଚିନ୍ତା କରୁଛନ୍ତି ଏ ମଣି ତ ମୁଁ ଦେବି ଭଗବାନଙ୍କୁ, କିନ୍ତୁ ଖାଲି ମଣି ଦେବି ନାହିଁ, ମୋର ମୋ ପାଖରେ ମଧ୍ୟ ଆଉ ଗୋଟେ ମଣି ରହିଛି, ତାଙ୍କର କନ୍ୟା ରତ୍ନ, ସିଏ ଗୋଟେ ଗୋଟେ ମଣି, କନ୍ୟାକୁ ରତ୍ନ ବୋଲି ତୁଳନା କରାଯାଏ, କନ୍ୟା ହେଉଛି ଗୋଟେ ମଣି ବା ରତ୍ନ। ତେଣୁ ଏ ମଣିକୁ ଯେତେବେଳେ ପଚାର ଭଗବାନ କହୁଛନ୍ତି, ଯେତେବେଳେ ଭଗବାନ ଜାଣିପାରିଲେ ଇଏ ମୋର ପ୍ରଭୁ ମୋର ରାମ, ଭଗବାନ ତାଙ୍କୁ ପ୍ରାର୍ଥନା କରିଥିଲେ, ତ୍ରେତାୟୁଗର ଅନ୍ତିମରେ ପ୍ରାର୍ଥନା କରିଥିଲେ ପ୍ରଭୁ ମୋର ଏଇ ମଣିଟି ନିଅନ୍ତୁ, ତାଙ୍କର କନ୍ୟା ଏ ଜାମ୍ବବତୀ, ଏତେ ତାଙ୍କୁ ଭଲ ପାଉଥିଲେ, ତେଣୁ ତାଙ୍କ ନାମ ଅନୁସାରେ ତାଙ୍କର ନାମ ଦେଇଛନ୍ତି ଜାମ୍ବବାନ ଜାମ୍ବବତୀ, ନିଜର ନାମ ଅନୁସାରେ ତାଙ୍କର କନ୍ୟାର ନାମ ଦେଇଛନ୍ତି ଜାମ୍ବବତୀ। ଏଇଥିରୁ ନାମରୁ ଜଣାପଡ଼ୁଛି କିଭଳି ଭାବରେ ସେ ତାଙ୍କୁ ଭଲ ପାଉଥିଲେ, କନ୍ୟାକୁ ଏତେ ଭଲ ପାଉଥିଲେ, ତେଣୁ ତାଙ୍କର ପ୍ରଭୁ ଭଗବାନ ପ୍ରଦାନ କରିବା ପାଇଁ ଚାହୁଁଥିଲେ, କିନ୍ତୁ ଭଗବାନ ଏକ ପତ୍ନୀ ବ୍ରତ କ'ଣ କରିବେ, ଭଗବାନ ହେଲେ ମୋତେ ନାଚା, ଭଗବାନ ସବୁ କିଛି କରିପାରିବେ କିନ୍ତୁ ଏଇଟାରେ କିଛି କରିପାରିଲେ ନାହିଁ, ଭଗବାନ କହିଲେ ଅପେକ୍ଷା କରିବାକୁ ପଡ଼ିବ, କରିଲେ କିନ୍ତୁ ସାଙ୍ଗେ ସାଙ୍ଗେ ହେଇପାରିଲେ ନାହିଁ, କହିଲେ ତୁମକୁ ଅପେକ୍ଷା କରିବାକୁ ପଡ଼ିବ, ତୁମକୁ ତପସ୍ୟା କରିବାକୁ ପଡ଼ିବ, ତେଣୁ ସେ ତପସ୍ୟା କରୁଥିଲେ। ଆଜି ଯେତେବେଳେ ଭଗବାନ ଆସି କହୁଛନ୍ତି, ସେ ଜାଣିଲେ ମୋ ପ୍ରଭୁ, ଏବଂ ଯେତେବେଳେ ସେ କହିଲେ ଅମୁନା ମଣିନା, ଏଇ ମଣି ପାଇଁ ମୋତେ ବହୁତ ଅପବାଦ ହେବାକୁ ପଡ଼ୁଛି, ତେଣୁ ଜାମବାନ ଚିନ୍ତା କଲେ ମୋର ଆଉ ଗୋଟେ ମଣି ରହିଛି, ମୋର କନ୍ୟା ରତ୍ନ ରହିଛି, ତେଣୁ ସେ ଯାଇକିରି ତାଙ୍କର କନ୍ୟାକୁ ଆଣିକିରି ଆସିଲେ, ଆଣିକିରି ଇତ୍ୟୁକ୍ତ ସ୍ୱାମ ଦୁଇତରଂ, ନିଜର କନ୍ୟାଙ୍କୁ ଦୁଇତରଂ ଦୁଇତରଂ, କନ୍ୟା ଜାମ୍ବବତୀ ମୁଦା, ଦୁଇତର ବା କନ୍ୟା ଦୁଇଥର ଶବ୍ଦ କାହିଁକି ବ୍ୟବହାର କରାଯାଇଛି, ଦୁଇତର ଯାହା କନ୍ୟା ସେ ଦୁଇତା ଏବଂ କନ୍ୟା ଏକା ଅର୍ଥ ରହିଛି, ଦୁଇଥର କାହିଁକି କୁହାଗଲା ଏଇଟା ଆଚାର୍ଯ୍ୟ ଟିକେ କହିଥିଲେ ମୁଁ ଆଉ ଏଇଟା ଜାଣିନାହିଁ କରୁନି, କିନ୍ତୁ ଦୁଇତର କନ୍ୟା ଜାମ୍ବବତୀ ମୁଦା, କନ୍ୟା ଜାମ୍ବବତୀ ଜାମ୍ବବତୀ ସେତେବେଳେ ଖବର ପାଇଯାଉଛନ୍ତି ତାଙ୍କର ସ୍ୱାମୀ ଆସିଗଲେଣି, ତାଙ୍କର ବହୁତ ଆନନ୍ଦ ରହିଛି, ସେମାନେ ବହୁତ ମନ ଦୁଃଖରେ ରହିଥିଲେ, ତାଙ୍କର ସ୍ୱାମୀ ପାଇପାରୁନଥିଲେ, ଏଇଟା ବର୍ଣ୍ଣନା କରାଯାଇଛି ଯେଉଁ ରହିଛନ୍ତି ପୁରୁଷୋତ୍ତମ ମାସ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି, ଦ୍ରୌପଦୀ ପୂର୍ବ ଜନ୍ମରେ ଜଣେ ବ୍ରାହ୍ମଣୀ କନ୍ୟା ଥିଲେ, ତାଙ୍କର ପିତା ଏ କନ୍ୟାଙ୍କୁ ବିବାହ ଦେବା ପାଇଁ ବହୁତ ପ୍ରକାର ଯୋଗାଡ଼ କରିକି ଫେଲିଓର ହୋଇଗଲେ, ସକ୍ସେସଫୁଲ୍ ହୋଇପାରିଲେ ନାହିଁ, କନ୍ୟାଙ୍କୁ ବିବାହ ବହୁତ ରହିଛନ୍ତି କନ୍ୟା ବିବାହ କରିପାରୁନାହାନ୍ତି, ବିଭିନ୍ନ କାରଣରୁ କନ୍ୟା ବିବାହ କରିପାରୁନାହାନ୍ତି, ତେଣୁ ଆମର ବୈଦିକ ସାହିତ୍ୟରେ ବା ବେଦରେ ବୈଦିକ ନୀତି ଅନୁସାରେ ସବୁ ପୁରୁଷ ଲୋକମାନେ ସବୁ ପୁରୁଷ ଲୋକମାନେ କେହି ବିବାହ କରିବେ ନାହିଁ ଏବଂ ସବୁ କନ୍ୟାମାନେ ବିବାହ କରିବେ, ଏଇଭଳି ଭାବରେ ବେଦରେ ବିଧାନ ରହିଛି। ତେଣୁ ଆର କହିବାର ଉଦ୍ଦେଶ୍ୟ ହେଉଛି ଯଦି ସମସ୍ତେ ରହିବେ କ'ଣ ରହିବେ, ଏ ନିବୃତ୍ତି ମାର୍ଗ, ପ୍ରବୃତ୍ତି ମାର୍ଗ ଏବଂ ନିବୃତ୍ତି ମାର୍ଗ ଦୁଇଟି ମାର୍ଗ ରହିଛି, ପ୍ରବୃତ୍ତି ମାର୍ଗ ପ୍ରବୃତ୍ତି ଏ ସବୁ ଦାନା ନିବୃତ୍ତି ସ୍ତୁ ମହାଫଳା, ପ୍ରବୃତ୍ତି ମାର୍ଗ କହିଲେ ଗୃହସ୍ଥ ଆଶ୍ରମ ଇତ୍ୟାଦି ଯେଉଁ ସେମାନେ ଗ୍ରହଣ କରୁଛନ୍ତି ଏଇଟା ପ୍ରବୃତ୍ତି ମାର୍ଗ, ଏ ପ୍ରବୃତ୍ତି ମାର୍ଗରେ ପ୍ରବୃତ୍ତିରେ ଏ ସବୁ ଦାନା ସମସ୍ତଙ୍କର ଏ ପ୍ରବୃତ୍ତି ମାର୍ଗ ରହିଛି, କିନ୍ତୁ ଯେଉଁମାନେ ନିବୃତ୍ତି ମାର୍ଗରେ ରହୁଛନ୍ତି ନିବୃତ୍ତି ପ୍ରବୃତ୍ତିରେ ଏ ସବୁ ଦାନା ନିବୃତ୍ତି ସ୍ତୁ ମହାଫଳ, ନିବୃତ୍ତି ମାର୍ଗରେ ବହୁତ ବଡ଼ ଫଳ ରହିଛି, ମହାଫଳ ବୋଲି କୁହାଯାଇଛି। ତେଣୁ ଆମର ବୈଦିକ ନୀତି ଅନୁସାରେ ସବୁ ପୁରୁଷ ଲୋକମାନେ ସମସ୍ତେ କେହି ବିବାହ କରିବେ ନାହିଁ, କାରଣ ନିବୃତ୍ତି ମାର୍ଗ, ନିବୃତ୍ତି ମାର୍ଗ ଶ୍ରେଷ୍ଠ ମାର୍ଗ, କିନ୍ତୁ ସେ କରିପାରିବନି କେହି, ସତ୍କଟା ଅନୁସତ ଭାବରେ କରିପାରିବେ ନାହିଁ। ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ ଯଦି ସିଦ୍ଧାଏ, ହଜାର ଲୋକମାନଙ୍କ ଭିତରେ କେଉଁ କ୍ୱଚିତ ଲୋକ ଜଣେ ଯେ ନିବୃତ୍ତି ମାର୍ଗେ ଆସିବେ, ନହେଲେ ସମସ୍ତଙ୍କ ପ୍ରବୃତ୍ତି ରହିଛି। ଯାହା କହୁଛନ୍ତି ବର୍ଣ୍ଣା କରାଯାଏ ସେ କଥା, ଲୋକେ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର କଥାରେ କହିଛନ୍ତି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହି ଜନ୍ତୁ ନହି ତତ୍ର ଚୋଦନା ବ୍ୟବସ୍ଥିତ ଦେଶ ବିବାହ ଯଜ୍ଞ ସୁରାଖରି ଆସୁ ନିବୃତ୍ତି ନିଷ୍ଠା। ଲୋକମାନଙ୍କର ଯେଉଁ ପ୍ରବୃତ୍ତି ରହିଛି ବ୍ୟବହାର, କହିଲେ କ'ଣ ସ୍ତ୍ରୀ ସଙ୍ଗ ମଧ୍ୟ ସେ ମଦ୍ୟପାନ କରିବା, ଆମିଷ ଭକ୍ଷଣ କରିବା, ଏଇ ସମସ୍ତଙ୍କ ପ୍ରବୃତ୍ତି ରହିଛି, ଏଇଟାକୁ ଶିଖିବା ଦରକାର ନାହିଁ। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହି ଜନ୍ତୁ, ସମସ୍ତଙ୍କର ଏଇଠି ରହିଛି ପ୍ରବୃତ୍ତି ବି ରହିଛି, କିନ୍ତୁ ନଈକ୍ଷେତ୍ର ଚଉଦଣା ସେଇଟାକୁ ଶିଖିବା ଦରକାର ପଡ଼ିବ ନାହିଁ। କିନ୍ତୁ ବ୍ୟବସ୍ଥିତ ଦେଶ ବିବାହ ଯଜ୍ଞ ସୁରାଗ୍ରୀ ଆସୁ ନିବୃତ୍ତି ନିଷ୍ଠା, କିନ୍ତୁ ଏହି ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା ପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି, ପ୍ରବୃତ୍ତି ମାର୍ଗ ପାଇଁ ସବୁ ବ୍ୟବସ୍ଥା ରହିଛି। ଜଣେ ବିବାହ କେମିତି କରିବେ, ସ୍ତ୍ରୀ ସଙ୍ଗ କେମିତି କରିବେ, ନା ବିବାହ ମାଧ୍ୟମରେ, ଦେଖିଛ ପଶୁ ସମାଜରେ ବିବାହ ପ୍ରଥା ନାହିଁ, ମନୁଷ୍ୟ ସମାଜରେ ବିବାହ ପ୍ରଥା ରହିଛି। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ସେହିଭଳି ବିବାହ ଉନ୍ନତ ଜନ୍ମ ପ୍ରାପ୍ତ ହୋଇଛି, ଏ ବେଦବିଧି ଅନୁସାରେ ସେ ଜୀବନର ଶ୍ରେଷ୍ଠ ଲକ୍ଷ୍ୟକୁ ହାସଲ କରିପାରିବ। ଯେଉଁମାନଙ୍କର ପ୍ରବୃତ୍ତି ମାର୍ଗ ରହିଛି ସେମାନେ ସ୍ତ୍ରୀ ସଙ୍ଗ କରିବା ପାଇଁ ହେଲେ ବିବାହ ମାଧ୍ୟମରେ ସ୍ତ୍ରୀ ସଙ୍ଗ କରିବେ। ସେହିଭଳି ଭାବରେ ବିଭିନ୍ନ ଯଜ୍ଞ ମାଧ୍ୟମରେ ମଦ୍ୟପାନ ବା ଆମିଷ ଭକ୍ଷଣ ସବୁ ରହିଛି, ଏଇଟାକୁ ଲୋକମାନେ ବୁଝିପାରିଲେ ନାହିଁ ବେଦ। ସେଇଥିପାଇଁ ନାରଦମୁନି ଯେତେବେଳେ ଆସିଲେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ସେଥିରେ ଚିନ୍ତା କରୁଛି କ'ଣ ପାଇଁ ମୁଁ ଶାନ୍ତି ପାଇପାରୁନାହିଁ, ସନ୍ତୋଷ ପାଇପାରୁନାହିଁ। ତେଣୁ ନାରଦମୁନି ସେଇଟା କହିଲେ, ତୁମେ ଏଇ ଯେଉଁ ବେଦରେ ଏଇସବୁ କଥା କହିଛ, ମାଂସ ଭକ୍ଷଣ ଏତେ ସବୁ କଥା ରହିଛି, ଏଇଟା ଲୋକମାନେ ବୁଝିପାରିବେ ନାହିଁ, ଆର ତାତ୍ପର୍ଯ୍ୟ ରହସ୍ୟକୁ ବୁଝିପାରିବେ ନାହିଁ, ତାତ୍ପର୍ଯ୍ୟ ବୁଝିପାରିବେ ନାହିଁ। ସେମାନେ କହିବେ ବ୍ୟାସଦେବ କହିଛନ୍ତି ମାଂସ ଭକ୍ଷଣ କରିବା ପାଇଁ, କ'ଣ ଛୋଟିଆ ଲୋକ କହିଛନ୍ତି, ବେଦର ଦୁଆଇ ଦେଇକିରି ଯଥେଚ୍ଛ ଭାବରେ ଜୀବ ହତ୍ୟା କରିବେ, ସେଥିପାଇଁ ଭଗବାନ ଆସିଲେ, ବେଦକୁ ନିନ୍ଦା କରେ ସେଇଥିପାଇଁ, ତାର କାରଣ ହେଉଛି ସେଇଟା। ସେଥିପାଇଁ ନାରଦ କହିଲେ ଯୁଗୁପ୍ସିତ ଧର୍ମ କୃତେ, ତୁମେ ଏ ବେଦ ପୁରାଣ ଇତ୍ୟାଦି ବର୍ଣ୍ଣନା କରିଛ, ରଚନା କରିଛ, ନିନ୍ଦନୀୟ ଶାସ୍ତ୍ର ବୋଲି କହିଲେ ଯୁଗୁପ୍ସିତ। ଏ ବହୁତ ବଡ଼ ଫିଲୋସଫି ରହିଛି, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ବେଦରେ ଯେଉଁ ରହିଛି ଲୋକମାନଙ୍କ ପ୍ରବୃତ୍ତି ମାର୍ଗ ରହିଛି, ପ୍ରବୃତ୍ତି ମାର୍ଗରୁ ତୁମେ ଯଦି ହଠାତ୍ କୁହାଯିବ ତୁମେ ବନ୍ଦ କର, ସେ ବନ୍ଦ କର, ସେ ବନ୍ଦ କରିପାରିବେ ନାହିଁ। ତେଣୁ ତାଙ୍କ ପାଇଁ କନସେସନ୍ ରହିଛି, ଏହିଭଳି ଭାବରେ ତୁମେ କ'ଣ ବ୍ରହ୍ମଚାରୀ ଗୃହସ୍ଥ ମାର୍ଗକୁ ଆସ, ଗୃହସ୍ଥରୁ ବାନପ୍ରସ୍ଥ ଆସ, ବାନପ୍ରସ୍ଥ ସନ୍ୟାସ, ଏକାଥରେ ଜଣେ ସନ୍ୟାସ ହେଇପାରିବ ନାହିଁ, ଯେଉଁମାନେ ପ୍ରବୃତ୍ତି ମାର୍ଗରେ ରହିଛନ୍ତି। ଏହିଭଳି ଭାବରେ ଜଣେ ଏକାଥରେ ମାଂସ ଭକ୍ଷଣ ବନ୍ଦ କରିପାରିବ ନାହିଁ, ସେଥିପାଇଁ ଯେଉଁ ମାଂସ ଗ୍ରହଣ କରିବେ ବଜାରରୁ ଯାଇକି କିଣିକି ଗ୍ରହଣ କରିବେ ନାହିଁ, ବା ଇଏରୁ କିଣି ମାଛ ସେମାନେ ଯେଉଁ ଇଏ କରିବେ ବଳି ଦେଇକି ବଳି ପ୍ରଦାନ କରିକି ସେ ମାଂସ ଭକ୍ଷଣ କରିବେ। ବେଦରେ ସବୁ ରହିଛି, ଆମ ପୁରୀ ମନ୍ଦିରରେ ମଧ୍ୟ ଗୋଟେ ଯେଉଁ ଦଶହରାରେ ସେ ବଳି ପ୍ରଦାନ କରାଯାଏ, ପୁରୀ ମନ୍ଦିରରେ ମଧ୍ୟ ବଳି ପ୍ରଦାନ, ବେଙ୍ଗୁଳାଙ୍କ ପାଖରେ ବଳି ପ୍ରଦାନ କରାଯାଏ, ଏଇଟା କି ଲୋକମାନେ ଜାଣନ୍ତି ନାହିଁ, ପାଚେରୀ ଦେଇକିରି ସବୁ ଆସନ୍ତି, ସବୁ ସେ ଆଣିବେ ବଳିକୁ ଆଣିକିରି ସେ ପ୍ରଦାନ କରାଯିବ ରାତାରାତି, ରାତି ଅଧରେ ନିୟମ ହେଉଛି, ରାତି ଅଧରେ ସେଇଟା ଦିଆଯିବ। ତେଣୁ ଜଗନ୍ନାଥ ମନ୍ଦିରରେ ଏଇଟା ହେଉଛି ବୋଲି ଲୋକମାନେ କେହି ଜାଣନ୍ତି ନାହିଁ, ଆଜିକାଲି ହେଉଛି କି ନାହିଁ କହିପାରିବି ନାହିଁ, କିନ୍ତୁ ହେଉଥିଲା ହେଉଥିଲା ଏଇଟା। ତେଣୁ ଏହିଭଳି ଭାବରେ ଏ ବେଦରେ ବେଦ ନୀତି ଅନୁସାରେ ଏଇଟା ରହିଛି, ଏଇଟାକୁ ଯେଉଁମାନେ ଜାଣନ୍ତି ନାହିଁ। ମଝିରେ ମଝିରେ ଆମର ବାହାରୁଥିଲା ନ୍ୟୁଜ୍ ପେପର ବାହାରୁଥିଲା କ'ଣ, ସରକାର ବନ୍ଦ କରିଦେଲେ ବଳିକୁ, ବନ୍ଦ କରିଦେଲେ ବଳିକୁ, ବନ୍ଦ ଯେଉଁ ବଳି ହେଉଛି ଇଏ ଗୋଟେ ରହିଥିଲା ପୁରୁଣା ଗୋଟେ କେଉଁ କ'ଣ ଅନ୍ଧବିଶ୍ୱାସ, ତ ବନ୍ଦ କରିଦେବା ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉଠି, କିନ୍ତୁ ଯେଉଁମାନଙ୍କ ଶାସ୍ତ୍ର ଜ୍ଞାନ ନାହିଁ ସେମାନେ ଅନ୍ଧ, ସେମାନେ ଅନ୍ୟମାନଙ୍କୁ କହୁଛନ୍ତି ଏସବୁ ଅନ୍ଧବିଶ୍ୱାସ। ଶାସ୍ତ୍ର ଜ୍ଞାନ ନାହିଁ ମାନେ ଶାସ୍ତ୍ର ଚକ୍ଷୁଷା, ଶାସ୍ତ୍ର ଆମକୁ ଆଲୋକ ପ୍ରଦାନ କରିବ। ତେଣୁ ଏ ଶାସ୍ତ୍ରରେ ସେ ବ୍ୟବସ୍ଥା କରାଯାଇଛି, ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା ପାଇଁ ସେ ବ୍ୟବସ୍ଥା ବ୍ୟାସରେ କରିଛନ୍ତି, କିନ୍ତୁ ଲୋକମାନେ ବୁଝିପାରିବେ ନାହିଁ। ବେଦକୁ ନିଜ ଯେଉଁମାନେ ନିଜ କ'ଣ ନିଜ ବୁଦ୍ଧି ମାଧ୍ୟମରେ ଜାଣିବା ପାଇଁ ଚାହିଁବେ ସେମାନେ ବୁଝିପାରିବେ ନାହିଁ। ତେଣୁ ବେଦର ଏହିଭଳି ଭାବରେ ଅପବ୍ୟବହାର କରାଗଲା। ତେଣୁ ବ୍ୟାସଦେବ ଭାଗବତ ଶାସ୍ତ୍ର ରଚନା କରିଥିଲେ କିନ୍ତୁ ଠିକ୍ ଭାବରେ ରଚିତ ହୋଇନଥିଲା। ନାରଦମୁନି ଯେତେବେଳେ କହିଲେ ସେତେବେଳେ ଏହି ଶାସ୍ତ୍ରକୁ ବର୍ତ୍ତମାନ ପ୍ରକାଶ ପାଇଲେ, ବର୍ତ୍ତମାନ ଯେଉଁ ଆମେ ଶାସ୍ତ୍ର ପଢ଼ୁଛେ ଭାଗବତମ ସେ ଶାସ୍ତ୍ର ପ୍ରକାଶ ପାଇଲେ, ତା ପୂର୍ବରୁ ମଧ୍ୟ ଥିଲେ ଭାଗବତ ରଚନା କରିଥିଲେ, ଅଠରଟି ପୁରାଣ ରହିଛନ୍ତି ତା ଦେହରେ ପୁରାଣ ଥିଲେ, କିନ୍ତୁ ନାରଦମୁନି କହିବା ପରେ ଏ ଭାଗବତଙ୍କୁ ସେ ତାକୁ ଏଡ଼ିଟିଂ କଲେ, ଏଡ଼ିଟିଂ କରି ବର୍ତ୍ତମାନ ଯେଉଁ ଭାଗବତ ଆମେ ପ୍ରାପ୍ତ ହେଉଛେ ସେ ଏଡ଼ିଟେଡ଼ ଭର୍ସନ ଆଉ ଶ୍ରୀମଦ୍ ଭାଗବତ। ତେଣୁ ଏଇ ଯେଉଁ ଭାଗବତମ ରହିଛି, ଏ ଭାଗବତମ ଶାସ୍ତ୍ରରେ ବ୍ୟାସଦେବ ରଚନା କରିକି ସେ ଆନନ୍ଦିତ ହେଲେ ବା ଶାନ୍ତି ପ୍ରାପ୍ତ ହେଲେ। ପଦ୍ମପୁରାଣରେ ଏ ଭାଗବତ ମହାତ୍ମା ବିଷୟରେ ବହୁତ ବର୍ଣ୍ଣନା କରାଯାଇଛି। ନାରଦମୁନି ଯେ ଭାଗବତମ କହିଲେ ବ୍ୟାସଦେବଙ୍କୁ, ସେ ମଧ୍ୟ ଭାଗବତ ମହାତ୍ମା ଭୁଲି ଯାଇଥିଲେ। ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି, ଗୋଟେ ଥର ସେ ଯେତେବେଳେ ବୁଲୁଥିଲେ ନାରଦମୁନି ସବୁ, ଆମେ ହେଉଛୁ ନାରଦମୁନିଙ୍କ ସମ୍ପ୍ରଦାୟରେ, ନାରଦମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ଦେଖିଲେ ବୃନ୍ଦାବନରେ ଜଣେ ତରୁଣୀ କ୍ରନ୍ଦନ କରୁଛନ୍ତି ଏବଂ ତାଙ୍କ ପାଖରେ ଦୁଇ ଜଣ ବୃଦ୍ଧ ବ୍ୟକ୍ତି ରହିଛନ୍ତି। ନାରଦମୁନି ଯାଇ ପଚାରିଲେ, ତୁମେ କିଏ ଦେବୀ? ନା ମୁଁ ହେଉଛନ୍ତି ଭକ୍ତି, ମୁଁ ଭକ୍ତି ଦେବୀ, ଭକ୍ତି ଦେବୀ ସେଠି କ୍ରନ୍ଦନ କରୁଛନ୍ତି। ସେ କହିଲେ ଧନ ନା ମୁଁ ଦ୍ରାବିଡ଼ରେ ଜନ୍ମ ହୋଇଥିଲି, ମୁଁ ଉତ୍ପନ୍ନ ହୋଇଥିଲି ଦ୍ରାବିଡ଼ରେ, ଆଉ କର୍ଣ୍ଣାଟକରେ ବୁଦ୍ଧିପ୍ରାପ୍ତ ହେଲି, ମହାରାଷ୍ଟ୍ରରେ କିଛି କିଛି ବୁଦ୍ଧିପ୍ରାପ୍ତ ହୋଇଥିଲି, କିନ୍ତୁ ଯେତେବେଳେ ଗୁଜୁରାଟକୁ ଆସିଲି ମୁଁ ଜରାତୀର୍ଣ୍ଣ ହୋଇଗଲି, ବୃଦ୍ଧା ହୋଇଗଲି। ତେଣୁ ଯେତେବେଳେ ମୁଁ ବୃନ୍ଦାବନକୁ ଆସି ପହଞ୍ଚିଲି ସେହି ସମୟରେ ମୁଁ ତରୁଣୀ ହୋଇଗଲି। ମାନେ କାହିଁକି କ୍ରନ୍ଦନ କରୁଛନ୍ତି? ନାହିଁ, ମୋ ଏଇ ଦୁଇ ଜଣ ପ୍ରିୟ ହେଉଛନ୍ତି, ମୋର ପୁଅ ବୁଢ଼ା ହୋଇକି ରହିଛନ୍ତି, ମୋର ପୁଅ ଜ୍ଞାନ ଏବଂ ବୈରାଗ୍ୟ, ଜ୍ଞାନ ବୈରାଗ୍ୟ ଏମାନେ ବୁଢ଼ା ହୋଇକି ରହିଛନ୍ତି, ଇଏ ବୁଢ଼ୀ ହେଇଯାଇଛି କିନ୍ତୁ ସେ ତରୁଣୀ ହୋଇଗଲେ। ତେଣୁ ଆର ତତ୍ତ୍ୱ ସବୁ ରହିଛି। ଯାହା ହଉ, ନାରଦମୁନି ବହୁତ ଚେଷ୍ଟା କଲେ, ବେଦ ମହାଭାରତ ଇତ୍ୟାଦି ବେଦ ଉପନିଷଦ ଇତ୍ୟାଦି ସେ ପାଠ କଲେ, କିନ୍ତୁ କିଛି ହେଲା ନାହିଁ, ଖାଲି ଟିକେ ହଲଚଲ ହେଲେ, ଟିକେ ହଲଚଲ ହେଲେ କିଛି ହେଲା ନାହିଁ। ତେଣୁ ନାରଦମୁନି ବହୁତ ବ୍ୟସ୍ତ ହେଇକି ସୁଆଡ଼େ କରୁଛନ୍ତି, ତାଙ୍କୁ ସେ ଖବର ସେ ଆକାଶବାଣୀ ହେଲା ତୁମେ ସତ୍କର୍ମ କର। ତେଣୁ ସେ ଚାରିଆଡ଼େ ବୁଲି ବୁଲିକି ହେଉଛି, ସେହି ସମୟରେ ତାଙ୍କର ବଡ଼ ଭାଇଙ୍କ ସହ ଦେଖା ହେଲା, ଚାରି କୁମାର। ଏ ପୂର୍ବ ଜନ୍ମରେ ନାରଦମୁନି ଯେଉଁ ଥିଲେ ଦାସପୁତ୍ର ଥିଲେ, ସେ ଦାସପୁତ୍ର ଥିଲାବେଳେ ଯାହାକୁ ସଙ୍ଗ କରିଥିଲେ ବ୍ରହ୍ମବାଦୀମାନେ, ସେମାନେ ହେଉଛନ୍ତି ଏଇ ଚାରି କୁମାର। ଏ ଚାରି କୁମାର ପୂର୍ବ ଜନ୍ମରେ ସେ ବ୍ରହ୍ମବାଦୀ ଥିଲେ, ଏଇଟା ଚାରି ଅଧିକାରୀ କହିଛନ୍ତି। ଯାହା ହଉ, ପରଜନ୍ମରେ ମଧ୍ୟ ଭାଇ ହିସାବରେ ଆସିଲେ, ଚାରି ଭାଇ କହିଲେ, ଚାରି କୁମାର କହିଲେ, ତୁମେ ନିଜେ ଏଇ ବ୍ୟାସଦେବ ଯେତେବେଳେ ମୋହଗ୍ରସ୍ତ ହେଇକି ଯାଇଥିଲେ, ତୁମେ ତାଙ୍କୁ ଏଇ ଭାଗବତଙ୍କର ଦେଇଥିଲ, ଭାଗବତଙ୍କ ବିଷୟରେ ଜ୍ଞାନ ପ୍ରଦାନ କରିଥିଲ, ତୁମେ ମଧ୍ୟ ମୋହ ହେଇଗଲ, ହେଇକିରି ଭାଗବତଙ୍କୁ କହିବେ କ'ଣ ହରିଦ୍ୱାରରେ ଏ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଭାଗବତ କୁହାଯାଉଥିଲା ସେହି ସମୟରେ ସବୁ ଆସିଗଲେ, ଭଗବାନ ଆସିଗଲେ, କ'ଣ ସୁଖଦେବ ଗୋସ୍ୱାମୀ ଆସିଲେ ଏବଂ ତୁଳସୀ ବୃନ୍ଦାଦେବୀ ଆସିଲେ, ତାଙ୍କର ପୁତ୍ରମାନେ ଆସିଲେ ଏବଂ ଜୋରସୋରରେ ନା ଭାଗବତ ହେଲା ପରେ ସଂକୀର୍ତ୍ତନ ହେଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସେମାନେ କ'ଣ ଯୁବକ ଭାଗବତ ମହାତ୍ମା ବର୍ଣ୍ଣନା କରେ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ରହିଛନ୍ତି ବେଦର ଅର୍ଥକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଶଙ୍କରାଚାର୍ଯ୍ୟ ଆସିକରି ଯୁକ୍ତି ମାଧ୍ୟମରେ ଖଣ୍ଡନ କରିଦେଲେ, ବୁଦ୍ଧ ଧର୍ମକୁ ଖଣ୍ଡନ କରିଦେଲେ। ତେଣୁ ବେଦର ଯେଉଁ ମୁଖ୍ୟ ଅର୍ଥକୁ ପ୍ରକାଶ ନ କରିକିରି ଗୌଣ ଅର୍ଥକୁ ପ୍ରକାଶ କରିଥିଲେ। ତେଣୁ ଏହିସବୁ କଥା ଆମ ଚୈତନ୍ୟ ଚରିତ୍ରାନ୍ତରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଯେଉଁ ଆସିଛନ୍ତି, ମହାପ୍ରଭୁ ପୁରୀରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସହିତ, ବାରଣାସୀରେ ବା କାଶୀରେ ପ୍ରକାଶନାଥ ସରସ୍ୱତୀଙ୍କ ସହିତ ଏସବୁ ଆଲୋଚନା କରାଯାଇଛି। ତେଣୁ ମହାପ୍ରଭୁ ବେଦର ଯେଉଁ ମୁଖ୍ୟ ଅର୍ଥକୁ ପ୍ରକାଶ କରିଛନ୍ତି, ଏ ଆମ ବୈଷ୍ଣବ ଧର୍ମ ଏହିଭଳି ଭାବରେ ବୁଦ୍ଧି ଲାଭ କରିଛି। ମହାପ୍ରଭୁଙ୍କ ସମୟରେ ଏଇଟା ପୂର୍ଣ୍ଣ ଭାବ ପୂର୍ଣ୍ଣ ବିକଶିତ ଭାବରେ ଆସିଗଲା, ବୁଦ୍ଧି ଲାଭ କଲା ବୈଷ୍ଣବ ଧର୍ମ। ତେଣୁ ଏହିସବୁ ପଏଣ୍ଟ ଆସିଲା କାହିଁକି ନା ଆମର ଯେଉଁ ଶ୍ରଦ୍ଧା ଅନୁସାରେ
କେଉଁ ଶ୍ରଦ୍ଧା ରହିଛି ସେଇ ଅନୁସାରେ ଆମେ ବିଚଳିତ ହୋଇଯିବା। ମୋର ପର୍ସନାଲ ଏକ୍ସପିରିଏନ୍ସ ମୁଁ କହୁଛି, ଆମେ ତ କିଛି ମୂଳରୁ ତାଙ୍କର ସେବାରେ ନିଯୁକ୍ତ ରହିଥିବେ ସବୁ କରୁଛୁ, କିନ୍ତୁ ଆସ୍ତେ ଆସ୍ତେ ଅବକ୍ତମାନଙ୍କ ସଙ୍ଗରେ ଆସିକରି ଆମେ ମଧ୍ୟ ମତ ପରିବର୍ତ୍ତନ ହୋଇଯାଇଥିଲା। ଯେତେବେଳେ ଆମର ମନେ ଅଛି ବିଭିନ୍ନ ସମୟରେ ପ୍ରଭୁପାଦ ମହାରାଜ ମଧ୍ୟ ଜୀବନରେ ଆପଣ ଦେଖିବେ ସେୟା ହୋଇଥିଲା। ଅବଶ୍ୟ ଗୋଟେ ଲୀଳା। ତେଣୁ ଆମେ ଯେତେବେଳେ ଅନ୍ୟମାନେ ଯେତେବେଳେ ଅବକ୍ତମାନଙ୍କ ସଙ୍ଗ କରୁଥିଲୁ ସେମାନେ କହିବେ କିଏ ଭଗବାନ ଅଛନ୍ତି, କିଏ ଭଗବାନ ଅଛନ୍ତି। ତେଣୁ ଆମର ମଧ୍ୟ ମତେ ବିଚଳିତ ହୋଇଯାଉଛି, ପ୍ରକୃତରେ ଭଗବାନ କେହି ନାହାନ୍ତି। ଏଇଭଳି ଭାବରେ ବିଚଳିତ ହୋଇଯାଇକି ଆମେ ଯେତେବେଳେ ଗୋଟେ ସୌଭାଗ୍ୟ ଉଦୟ ହେଲା, ସେତେବେଳେ ଜଣେ ସାଧୁଙ୍କର ସଙ୍ଗ ପ୍ରାପ୍ତ ହୋଇକିରି ଆମର ଏଇ ବିଶ୍ୱାସ ଦୃଢ଼ୀଭୂତ ହେଲା। ଯଦି ସାଧୁ ସଂଘ ଆମେ ନ କରିଥାନ୍ତେ, ଆଦୌ ଶ୍ରଦ୍ଧା ତଥା ସାଧୁ ସଂଘ ତଥା ଭଜନ କ୍ରିୟା, ସମସ୍ତଙ୍କର କିଛି ନା କିଛି ଶ୍ରଦ୍ଧା ରହିଛି ବା ବିଶ୍ୱାସ ରହିଛି, କିନ୍ତୁ ଜଣେ ଯେତେବେଳେ ସାଧୁ ସଂଘ କରିବ ସେତେବେଳେ ତାଙ୍କର ବିଶ୍ୱାସ ଦୃଢ଼ୀଭୂତ ହେବା ପାଇଁ ଲାଗିବ ଏବଂ ଭକ୍ତି ମାର୍ଗରେ ଅଗ୍ରସର ହୋଇକରି ଭଗବତ ଧାମ ସେ ପ୍ରାପ୍ତ ହେବେ। ବହୁତ ବଡ଼ କଥା ରହିଛି। ତେଣୁ ଆମର ଏଠି କହୁଛନ୍ତି ଆଜି ଯେତେବେଳେ ବେଦରେ ସେଥିପାଇଁ ବହୁତ କନ୍ୟା ରହିଛନ୍ତି ବିବାହ କରିପାରୁନାହାନ୍ତି, କୌଣସି କାରଣରୁ କେମିତି କ'ଣ ହେଇକି ବିବାହ କରିପାରୁନାହାନ୍ତି, କିନ୍ତୁ ସ୍ତ୍ରୀ ଲୋକମାନେ ସନ୍ନ୍ୟାସିନୀ ହେବେ ଏ କୌଣସି ବ୍ୟବସ୍ଥା ନାହିଁ, ବେଦବିଧି ନାହିଁ। ଯେଉଁମାନେ ଏଇଭଳି ଭାବରେ ସନ୍ନ୍ୟାସିନୀ ହେଇଛନ୍ତି ସେଇଟା ହେଉଛି ବେଦ ଉଲ୍ଲଂଘନ କରି କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ବିଧିମୁତ ସୂର୍ଯ୍ୟ ବର୍ତ୍ତତେ କାମ କାରକ ନ ସିଦ୍ଧି ମୋ ଆତ୍ମତି ନ ସୁଖମ ନ ପରାଙ୍ଗତି, ଯେତେ ତାଙ୍କର ଜ୍ଞାନ ଥାଉ ଯେତେ ଯାହା ଥାଉ ତେଣୁ ସେ ବେଦ ବିଧିକୃତ ଉଲ୍ଲଂଘନ କରିଛ। ଆଉ ମୂଳରୁ ତ ବେଦବିଧିକୁ ଉଲ୍ଲଂଘନ କରିଛ, ଯେତେ ବେଦ କହିଲେ କ'ଣ ହେବ, ତାର କ'ଣ ମୂଲ୍ୟ ଅଛି, କିଛି ଅଛି। ତେଣୁ ଏଇଭଳି ଭାବରେ ରହିଛନ୍ତି ବହୁତ କନ୍ୟା ରହିଛନ୍ତି ବିବାହ କରିପାରୁନାହାନ୍ତି, ତେଣୁ ବ୍ରହ୍ମାଙ୍କର ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, କିନ୍ତୁ କେତେଜଣ ରହିଛନ୍ତି ଆକ୍ଚୁଆଲି ହେଇଯାଉଛନ୍ତି, ପାଇପାରୁନାହାନ୍ତି ତାଙ୍କର ସ୍ୱାମୀ ପାଇପାରୁନାହାନ୍ତି। ତେଣୁ ଆମର ରେବତୀ ରେବତୀ ଭଗବାନ ବଳରାମଙ୍କ ପତ୍ନୀ ଯିଏ ହେଲେ, ସେ ତାଙ୍କର ପିତା କୁଦ୍ମୀ ରହିବ ତ ସେ ଯାଇଥିଲେ ତାଙ୍କର କିଏ ଉପଯୁକ୍ତ ପତି ବୋଲି ଜାଣିବା ପାଇଁ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ। ତେଣୁ ବ୍ରହ୍ମା ଯେତେବେଳେ ସତ୍ୟଯୁଗର ଘଟଣା, ଆ ଭିତରେ ବହୁତ ଯୁଗ ପରିବର୍ତ୍ତନ ହୋଇଗଲାଣି। ତେଣୁ ସେ କହିଲେ ତମେ ଯାହାକୁ ଚିନ୍ତା କରୁଥିଲ ଆଉ କେହି ସେ ରାଜାମାନେ ନାହାନ୍ତି, କିନ୍ତୁ ବର୍ତ୍ତମାନ ତମେ ଯାଅ, କାରଣ ସେଠି ଟିକେ ଡେରି ହୋଇଗଲା, ବ୍ରହ୍ମା ବ୍ୟସ୍ତ ଥିଲେ, ମିଟିଂରେ ଥିଲେ, ତେଣୁ ଆସିଲା ବେଳକୁ ଡେରି ହୋଇଗଲା। ତେଣୁ କହିଲେ ତ ବର୍ତ୍ତମାନ ଯାଅ, ଦ୍ୱାରକାରେ ବଳରାମ ରହିଛନ୍ତି ତାଙ୍କୁ ବିବାହ ଦେବ। ତେଣୁ ଭଗବାନ ଯେଉଁ ବଳରାମଙ୍କର ବିବାହଟା ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇ ନାହିଁ, ନବମ ସ୍କନ୍ଧରେ ସେ ଲୀଳାଟିକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ବିବାହ ହେଇଛି, ବଳରାମ ବିବାହ କରିଛନ୍ତି, ତାପରେ ଭଗବାନ କୃଷ୍ଣଙ୍କର ବିବାହ ଲୀଳା ଚାଲିଛି। ତେଣୁ ଏଇଭଳି ଭାବରେ ରେବତୀଙ୍କୁ ସେ ବିବାହ କରିଥିଲେ, ବଳରାମ ରେବତୀଙ୍କୁ ବିବାହ କରିଥିଲେ। ତାଙ୍କର ଗୃହସ୍ଥ ଜୀବନ ଏସବୁ କିଛି ଆମର ନାହିଁ, କାରଣ ଏଇଟା କୁହାଯାଇଛି ଆଚାର୍ଯ୍ୟ ଭାଣ୍ଡିକାର କହିଛନ୍ତି ବଳରାମ ଏ ଗୋଟେ ଶ୍ଳୋକଟେ ଅଛନ୍ତି, ସେ ଦଶମ ସ୍କନ୍ଧ ସତଷଠି ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ସେଇ ଶ୍ଳୋକର ଭାଷାରେ ଆଚାର୍ଯ୍ୟ ମାନେ କହିଛନ୍ତି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଭଗବାନ କୃଷ୍ଣ ଲୀଳାରେ ସେ ଆବେଶ ଆସିଯାଇଛି, ତେଣୁ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ଯେମିତି ଆମେ ଦେଖିବା ଚୈତନ୍ୟ ଭାଗବତମରେ ବୃନ୍ଦାବନ ଦାସ ଠାକୁର ଯେତେବେଳେ ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କଲେ ସେତେବେଳେ ସେ ନିତ୍ୟାନନ୍ଦଙ୍କ ଲୀଳାରେ ଆବେଶ ଆସିଯାଇଥିଲା, ତେଣୁ ସେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ବିଶେଷ ଭାବରେ ଅନ୍ତ୍ୟ ଲୀଳାଟାକୁ ବର୍ଣ୍ଣନା କରିପାରିନଥିଲେ। ତେଣୁ ଚୈତନ୍ୟ ଚରିତାମୃତ ଗ୍ରନ୍ଥରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏହି ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ। ଯାହା ହେଉ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ଯେଉଁ ଗତକାଲି ଥିଲା ଚୈତନ୍ୟ ଚରିତାମୃତ ବର୍ତ୍ତମାନ ମଧ୍ୟ ଆସି ପହଞ୍ଚିଗଲା, ଶିଶୁ ପଏଣ୍ଟ ଆସିଯାଉଛି। ଏହିଭଳି ଭାବରେ ଯେଉଁ ରହିଛି ଶାସ୍ତ୍ର କଥା ରହିଛି, ତେଣୁ ଇଏ ଯେତେବେଳେ ବିବାହ କରିପାରୁନଥିଲେ ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ, ତେଣୁ ଜାମ୍ବଗାଓଁ ଯେତେବେଳେ ଅନୁରୋଧ କଲେ ପ୍ରଭୁ ମୋର କନ୍ୟାଙ୍କୁ ଆପଣ ବିବାହ କରନ୍ତୁ, ଭଗବାନ କରିପାରିଲେ ନାହିଁ, ଭଗବାନଙ୍କର ଗୋଟେ ବିବସ୍ତା ଆସିଗଲା। ତେଣୁ ଯାହା ଏଇଭଳି ଭାବରେ ଅନେକ ପ୍ରତି ରହିଛି, ଭଗବାନ ଯେତେବେଳେ ତାଙ୍କର ପତ୍ନୀଙ୍କ ଅନୁସରଣରେ ଯାଉଥିଲେ ସେ ସମୟରେ ଦଣ୍ଡକାର ଋଷିମାନେ ସାଧୁମାନେ ଚାହିଁଥିଲେ ଭଗବାନଙ୍କ ସଙ୍ଗ କରିବା ପାଇଁ, କିନ୍ତୁ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଏକ ପତ୍ନୀ ବ୍ରତ ଧାରଣ କରିଛନ୍ତି, ସାଇଲେଣ୍ଟ ରହିବେ, କିଛି କହିଲେ ନାହିଁ, ମୌନ ରହିବେ, ମୌନ ସମ୍ମତି ଲକ୍ଷଣ କୁହାଯାଏ। ତେଣୁ ସେମାନେ ଭଗବାନ କୃଷ୍ଣ ବେଳାରେ ଭଗବାନଙ୍କର ଗୋପୀ ମା ରୂପରେ ଆସିଛନ୍ତି, ସେମାନେ ସବୁ ଗୋପୀ ରୂପରେ ଆସନ୍ତି। ଋଷିଚରୀ ଗୋପୀ ଅନେକ ପ୍ରକାର ଗୋପୀମାନେ ସବୁ ରହିଛନ୍ତି। ଏ ଋଷିଚରୀ ଗୋପୀ ସେ ଋଷିମାନେ ଯେଉଁମାନେ ଚାହିଁଥିଲେ ଭଗବାନ ସାଙ୍ଗ କରିବା ପାଇଁ ଏଠି ସାଙ୍ଗ କଲେ। ତେଣୁ ଇଏ ଯେଉଁ ରହିଛନ୍ତି ଜାମ୍ବବାନଙ୍କର କନ୍ୟା ଜାମ୍ବବତୀ, ଯେତେବେଳେ ଜାଣିଲେ ଏଇଭଳି ଭାବେ ପ୍ରଭୁ ମୋତେ ବିବାହ କରିବେ ନାହିଁ, ମନ ଦୁଃଖରେ ରହିଥିଲେ। ତେଣୁ ଆଜି ଯେତେବେଳେ ଖବର ପାଇଗଲେ ଜାମ୍ବବାନ ବହୁତ ଖୁସିରେ ବହୁତ ଗୁଦା, ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି, ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି। ତେଣୁ ଜାମ୍ବବତୀ ମଧ୍ୟ ବହୁତ ଆନନ୍ଦିତ, ବିବାହ ପ୍ରତିଦିନ ପରେ ମୋର ସ୍ୱାମୀଙ୍କୁ ପାଇଲି କହିକିରି 800,000 ମିନିମମ୍ 800,000 ବର୍ଷ ଜାମ୍ବବତୀଙ୍କର ବୟସ। ତେଣୁ ସେ ଆସୁଛନ୍ତି ବୁଦା ବହୁତ ଆନନ୍ଦରେ ଆସୁଛନ୍ତି। ଦୁଇଜଣ ଯାକ ବାପ କନ୍ୟା ଦୁଇଜଣ ଯାକ ଆସୁଛନ୍ତି ହରଣାଂଶ ମଣିନା। ତେଣୁ ସେ ପ୍ରଦାନ କରୁଛନ୍ତି, ପ୍ରଭୁ ଖାଲି ଗୋଟିଏ ମଣି ନୁହଁ ଦୁଇଟି ମଣି ନିଅନ୍ତୁ, ଏ ମୋର କନ୍ୟା ମଣିକୁ ନିଅନ୍ତୁ, ଗ୍ରହଣ କରନ୍ତୁ। ଜାମ୍ବବତୀ ଏ ତାଙ୍କର ଦ୍ୱିତୀୟ ପତ୍ନୀ, ପ୍ରଥମ ପତ୍ନୀ ହେଉଛନ୍ତି କିଏ, ପ୍ରଥମ ପତ୍ନୀ ହେଉଛନ୍ତି କିଏ, ରୁକ୍ମିଣୀ। ରୁକ୍ମିଣୀ ହେଉଛନ୍ତି ପ୍ରଥମ ପତ୍ନୀ, ଦ୍ୱିତୀୟ ପତ୍ନୀ ହେଲେ ଜାମ୍ବବତୀ। ଏହିଭଳି ଭାବରେ 8 ପତ୍ନୀ ଭଗବାନ ଗୋଟିଏ ଗୋଟିଏ ବିବାହ କରିଛନ୍ତି। ଆଉ କହିଲେ କେତେ ମୁଁ ବିବାହ କରିବି ଗୋଟିଏ ଗୋଟିଏ କହିକିରି ଭଗବାନଙ୍କୁ ଏଭଳି ଲୀଳା କଲେ 16,100 ଗୋଟିଏ ଥର ବିବାହ କରିଦେଲେ। ଇଏ ହେଉଛି ଭଗବାନଙ୍କର ଭଗବତ୍ତା, ନିଜକୁ ଏକ ସମୟରେ ନିଜକୁ 16,100 ରୂପରେ ପ୍ରକାଶ କରିଥିଲେ। ଖାଲି ନିଜକୁ ଯେ ପ୍ରକାଶ କରିଥିଲେ ତାହା ନୁହଁ, ତାଙ୍କର ପିତା, ତାଙ୍କର ମାତା, ତାଙ୍କର ଭ୍ରାତା, ଯେଉଁମାନେ ସବୁ ବିବାହରେ ଭାଗ ନେଇଥିଲେ ସମସ୍ତଙ୍କୁ 16,100 ସେଟ୍ କରିଦେଲେ। ଇଏ ଭଗବାନଙ୍କର ଭଗବତ, ଇଏ ହେଉଛି ଦିବ୍ୟ ଜନ୍ମ କର୍ମ ଚାଲେ ଦିବ୍ୟ। ତେଣୁ ଏଇଟା ଆଚାର୍ଯ୍ୟମାନେ ସବୁ ଟୀକାରେ କହିଛନ୍ତି ଏସବୁ କଥା। ତେଣୁ ଯାହା ହେଉ, ଆଜି ଯେତେବେଳେ ଭଗବାନ ବିବାହ ପାଇଁ ଦେଉଛନ୍ତି, ଜାମ୍ବବାନ ତାଙ୍କର କନ୍ୟାଙ୍କୁ ପ୍ରଦାନ କରୁଛନ୍ତି, ବହୁତ ଆନନ୍ଦିତ ହେଉଛନ୍ତି। ଏତେ ଦିନ କାଳ ଅପେକ୍ଷା କରିଥିଲେ, ଆମେ ଗୋଟିଏ କୁହାଯାଏ କ'ଣ କ'ଣ ଯେ କୃଷ୍ଣଙ୍କୁ ପାଇବା ନେଲେ କଷ୍ଟ କରିବାକୁ ପଡ଼ିବ। ଏ ଯେଉଁ ଆମେ ଅପେକ୍ଷା କରିବା, ଭଗବାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଏହି ବିଶ୍ୱାସ ସହିତ ଆମକୁ ଏ ଭକ୍ତି ମାର୍ଗରେ ଅଗ୍ରସର ହେବାକୁ ପଡ଼ିବ। ଆମେ ବିଚଳିତ ହେଇଗଲା ହେବ ନାହିଁ କୁହାଯାଇଛି। ତେଣୁ ଉପଦେଶାମୃତରେ ରୂପ ଗୋସ୍ୱାମୀ କଥା କହୁଛନ୍ତି, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତତ୍ତତ୍ କର୍ମ ପ୍ରବର୍ତ୍ତନା ସଙ୍ଗ ତ୍ୟାଗତକୃତି ଷଡ଼ବିଧା ଭକ୍ତି ପ୍ରସିଦ୍ଧ୍ୟତି। ସେଇଭଳି ଭାବରେ ଷଡ଼ବିଧା ଭକ୍ତି ବିନଶ୍ୟତି, ଏସବୁ ରହିଛି ଭକ୍ତିର, ଏସବୁ ରହିଛି, ବହୁତ କଥା ରହିଛି। ଉତ୍ସାହ ସବୁଦିନ ସକାଳ ହେଲା ମାନେ ଉତ୍ସାହ, ଆଉ ନାହିଁ କେତେ ଆଉ କରିବେ ମଙ୍ଗଳ ଆଡ଼ି ନା, ଏ ଉତ୍ସାହ ସବୁଦିନ ଟାଇମ୍ ହେଇଗଲା ମାନେ ଉତ୍ସାହ ସେଟା ସେଟା କରିବାକୁ ପଡ଼ିବ। କ'ଣ ସଂସାର ଡାବା ନଳଲିଢ ଲୋକ ପ୍ରାଣାୟ କାରୁଣ୍ୟାଘନାଘନାଥମ ପ୍ରାପସ କଲ୍ୟାଣ ଗୁଣାର୍ଣ୍ଣବସ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଉତ୍ସାହ ସବୁଦିନେ ଏ ସୁଯୋଗ ଆମକୁ ଦେଇଛନ୍ତି ଭଗବାନ ମଙ୍ଗଳ ଆଳତି ଆଟେଣ୍ଡ କରିବା ପାଇଁ ନା ଶୋଇପଡ଼ିବା, ଇଏ କ'ଣ ଭକ୍ତିରେ ଆମର ଏଇଟା ବିନଶ୍ୟତି, ନଷ୍ଟ କରିଦେବ ଭକ୍ତିକୁ ଉତ୍ସାହ। ଏଇ ଯେଉଁ ଆମେ ରହିଛେ ଆଶ୍ରମରେ ରହିଛେ ଅନ୍ୟମାନଙ୍କୁ ଦେଖା ଦେଇ କରିକି ଆମର ଏଇ ଉତ୍ସାହ ଆସିବା କଥା, ସେଥିପାଇଁ ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି କୃଷ୍ଣ ଚେତନା ସଂଘ। ଆମେ ଯଦିଓ ଟିକେ ଉତ୍ସାହ ଆମର କମିଯାଇଛି, କିନ୍ତୁ ଅନ୍ୟମାନଙ୍କୁ ଦେଖି ଆମେ ଉତ୍ସାହ ପ୍ରାପ୍ତ ହେବା, ହେଇଛି ଗଲେ ଆମେ ଯିବା। ଇଏ ହେଉଛି ସଂଘର, ଇଏ ହେଉଛି ଆଡ଼ଭାଣ୍ଟେଜ୍, ଆଡ଼ଭାଣ୍ଟେଜ୍ ଅନ୍ୟମାନେ ଅଛନ୍ତି ଆଉ ଏକୁଟିଆ ଥିଲେ ହଁ ଯିବା, ଏ ସଂଘରେ ରହିବାର ଫଳ ହେଉଛି ଏକା। ସେଥିପାଇଁ ବୁଦ୍ଧ କହିଲେ ସଂଘଙ୍କ ଶରଣ ଗଚ୍ଛା, ସଂଘର ଆବଶ୍ୟକତା ରହିଛି। ତେଣୁ ଏ ଉତ୍ସାହ ଏବଂ ନିଶ୍ଚୟ, ନିଶ୍ଚୟ କ'ଣ ସାଧୁ ଶାସ୍ତ୍ର ଗୁରୁ ଏମାନେ ଯାହା ସବୁ କହିଛନ୍ତି ସେଥିରେ ନିଶ୍ଚୟ ତା ଦୃଢ଼ ଭାବରେ ରହିବାର ଅଛି, ନିଶ୍ଚୟ ଏବଂ ଧୈର୍ଯ୍ୟ ଧାରଣ କରିବାକୁ ପଡ଼ିବ। ଭକ୍ତିରେ ଆମେ ଅଗ୍ରସର ହେଲା ବୋଲି ଲାଗୁନାହିଁ, କିନ୍ତୁ ଧୈର୍ଯ୍ୟ ଧାରଣ ପଡ଼ିବ, ଅବଶ୍ୟ ରଖିବେ କୃଷ୍ଣ। ଏହିଭଳି ଭାବରେ ସଙ୍ଗ ତ୍ୟାଗ ସତକୃତି ତତ୍ କର୍ମପ୍ରବର୍ତ୍ତନ ଭଗବାନଙ୍କ ଅନୁସାରେ ଶାସ୍ତ୍ର ସବୁ କଥା କୁହାଯାଇଛି, ଆଚାର୍ଯ୍ୟମାନେ ସେଇଟାକୁ କରିଦେଇଛନ୍ତି ପ୍ରାକ୍ଟିକାଲ ଆପ୍ଲିକେସନ କରିଦେଇଛନ୍ତି ଏଇଭଳି ଭାବେ ସକାଳୁ ଉଠି ରାତି ପର୍ଯ୍ୟନ୍ତ ତତ୍କାଳ ପରିବର୍ତ୍ତନ ଏଭଳି ଭାବେ ରହିଛି ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଗୋଟେ ଭଗବାନ କେବେ ଭୁଲିଯିବା ନାହିଁ ସବୁବେଳେ ଭଗବାନଙ୍କୁ ସତତାନ ସ୍ମର୍ତ୍ତବାନ ବିଷ୍ଣୁ ଭଗବାନ ସବୁବେଳେ ସ୍ମରଣ କରିବା ବିସ୍ମର୍ତ୍ତବ୍ୟ ନ ଯାହା ଉଚିତ କୌଣସି ସମୟରେ ଭଗବାନଙ୍କୁ ବିସ୍ମରଣ କରିବା ନାହିଁ ତେଣୁ ସର୍ବେ ବିଧି ନିଷେଧାସୁ ଏ ତ କିଙ୍କର ଯେତେ ବିଧି ନିଷେଧ ସବୁ ରହିଛି ଇଏ ହେଉଛି ତାର ମୂଳ ବିଧି ଆଉ ନିଷେଧ ମୂଳ ହେଉଛି ଏଇଟା ଆଉ ସବୁ ହେଉଛି ଆଉ କିଙ୍କର ବା ସେବକ ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଭଗବତ ଧାମକୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି ଛୋଟିଆ କଥା ନୁହଁ ଭଗବତ ଧାମକୁ ଯିବା ଭୌତିକ ଜଗତରେ ଅନାଦିକାଳରୁ ଆମେ ଘୁରି ବୁଲୁଛେ ଗୋଟିଏ ଜନ୍ମରେ ଭଗବତ ଧାମକୁ ଯିବା କ'ଣ ଏତେ ସହଜ କଥା କିନ୍ତୁ ହେଇପାରିବ ସେଥିପାଇଁ ପ୍ରଭୁପାଦ ମହାରାଜ ସବୁବେଳେ ଗୋ ବ୍ୟାକ୍ ଟୁ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍ ହେଇପାରିବ କିନ୍ତୁ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଆଶ୍ୱାସନା ଦେଇଦେଲେ କାହିଁକି ଚିନ୍ତା କରୁଛ କିଛି ଚିନ୍ତା କରିବାର ନାହିଁ ଖଟୁଆଙ୍କ ମହାରାଜ ଜଣେ ଥିଲେ ଯେ ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହେଇଗଲେ ଆମର ତ ଗୋଟିଏ ସାତ ଦିନ ରହିଛି ଆମର ତ ଗୋଟେ ଜୀବନ ଅଛି ଆମର ଦୁଇ ଦିନ ରହିଛି ଆମେ କହିପାରିବା ନାହିଁ କିନ୍ତୁ ଗୋଟିଏ ଜୀବନ ରହିଛି ଏଇ ଜୀବନରେ ଆମେ ଭଗବାନ ପ୍ରାପ୍ତ ହେବା ଏହିଭଳି ଭାବରେ ଦୃଢ଼ ନିଶ୍ୱାସ ଦୃଢ଼ ବିଶ୍ୱାସ ଭକ୍ତିରେ ଯିଏ ଯେତେ ଅଗ୍ରଗତି କରିବ ସେତେ ତାଙ୍କର ସାଧୁ ଶାସ୍ତ୍ର ଗୁରୁମାନଙ୍କ ପାଖରେ ସେତିକି ବିଶ୍ୱାସ ଆସିବ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବଙ୍କ କଥାରେ ବିଶ୍ୱାସ ଥିବାରୁ ଆଜି ସାରା ପୃଥିବୀରେ ଏ କୃଷ୍ଣ ଚେତନା ପ୍ରସାର ଲାଭ କଲା ବ୍ୟବସାୟ ଆତ୍ମିକା ବୁଦ୍ଧି ରେଟି ହେଉ ଗୁରୁନନ୍ଦନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେଉଁ କହୁଛନ୍ତି ତାର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କଥା ବ୍ୟବସାୟ ଆତ୍ମିକା ବୁଦ୍ଧି ଏହିଭଳି ଭାବରେ ଦୃଢ଼ ନିଶ୍ଚୟ ହେବାର ଅଛି ତେଣୁ ଆଜି ଯେତେବେଳେ ଜାମ୍ବବତୀ ଜାଣିଗଲେ ମୋର ସ୍ୱାମୀ ଆସିଗଲେ ସ୍ୱାମୀ ଉପସ୍ଥିତ ହୋଇଗଲେ କିଛି ଆନନ୍ଦ ନ ହେବ ତାଙ୍କର ଆଠ ଲକ୍ଷ ବର୍ଷ ଅନ୍ତତଃ ପକ୍ଷେ ଆଠ ଲକ୍ଷ ବର୍ଷ ବିତିଯାଇଛି ଅପେକ୍ଷା କରିଛନ୍ତି କେବେ ମୋର ସ୍ୱାମୀ ପାଇବା ଭଗବାନ କହିଛନ୍ତି ରାମଜୀ କହିଛନ୍ତି ତୁମେ ଅପେକ୍ଷା କର କହିଛି ତାଙ୍କୁ ତପସ୍ୟା ଆଚାର୍ଯ୍ୟ ଟୀକାରେ କଥା କହିଛନ୍ତି ଏଇଟା ଅପେକ୍ଷା କର ତୁମେ କ'ଣ ତପସ୍ୟା କର ତପସ୍ୟା କର ତପସ୍ୟା ମାଧ୍ୟମରେ ବହୁତ କିଛି ଆମେ ପ୍ରାପ୍ତ ହୋଇପାରିବା ଇଏ ଯେଉଁ ଆମେ ଭକ୍ତ ମାର୍ଗରେ ରହିଛି ଏଇଟା ତପସ୍ୟା ଏଇଟା ଗୋଟେ ନୁହଁ କ'ଣ ଖାଇବା ପିଇବା ରହିବା ଆନନ୍ଦରେ ରହିବା ତା ନୁହଁ ଇଏ ଗୋଟେ ତପସ୍ୟା ଭାଗବତ ଶୁଣିବା ଇଏ ଗୋଟେ ତପସ୍ୟା ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ଇଏ ଗୋଟେ ତପସ୍ୟା ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ତପ ଦିବ୍ୟମ ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏଇଭଳି ଭାବରେ ତପସ୍ୟା କରିବା ପାଇଁ ସବୁକିଛି ହେଉଛି ତପସ୍ୟା କିନ୍ତୁ ତପସ୍ୟା କରିବା ଦ୍ୱାରା ଯେ ଆମେ ଖାଲି କଷ୍ଟ ପ୍ରାପ୍ତ ହେଉଛି ତା ନୁହଁ ତପ ଦିବ୍ୟମ ପିତ୍ରକା ଜଣେ ସପ୍ତମ ଶୁଦ୍ଧି ଏ ତପସ୍ୟା ମାଧ୍ୟମରେ ଆମର ହୃଦୟ ଶୁଦ୍ଧି ହେଉଛି ଶୁଦ୍ଧି ହେଲେ ତସ୍ମାତ୍ ବ୍ରହ୍ମ ସୌଖ୍ୟ ପୂର୍ଣ୍ଣ ଏ ପ୍ରକୃତ ସୁଖ ଆମେ ପ୍ରାପ୍ତ ହେଉଛୁ ଯିଏ କ'ଣ ତପସ୍ୟା ନ କରିକିରି ଶୋଇକି ରହିଲା ସେ କ'ଣ ଆନନ୍ଦ ପ୍ରାପ୍ତ ହୋଇପାରିଲା ମଙ୍ଗଳ ଆଳତି ସମୟ ପଳେଇଗଲ ବିତିଗଲା ସମୟ କିନ୍ତୁ ସେ କ'ଣ ଆନନ୍ଦ ପ୍ରାପ୍ତ ହେଲା କିନ୍ତୁ ଯେଉଁମାନେ ମଙ୍ଗଳ ଆଳତି ଆଟେଣ୍ଡ କଲେ କେତେ ଆନନ୍ଦ ସମୟ ଭଗବାନଙ୍କ ଲୀଳାରେ ସାମିଲ ହେଲେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ ପ୍ରଭୁପାଦ ତତ୍କର୍ମ ପ୍ରବର୍ତ୍ତନ ଆସୁଛି କୃପା ଡିସେଣ୍ଡ କରୁଛି ଏଇଭଳି ଭାବ ଯୋଗ୍ୟ ଯୋଗ୍ୟ ପାତ୍ରରେ ଆସୁଛି କୃପା ଆସି ପହଞ୍ଚିଯିବ ତପସ୍ୟା କାହିଁ ଜୀବନ ଏଠି ରହିଛି ଆଶ୍ରମ ଶ୍ରମ କରିବାକୁ ପଡ଼ିବ ଏଇଭଳି ଭାବ ତପସ୍ୟା ତପସ୍ୟା ତପସ୍ୟାମୟ ଜୀବନ ତେଣୁ ଏଇଭଳି ଭାବରେ ଜାମ୍ବବତୀ ଅପେକ୍ଷା କରିଥିଲେ କେବେ ମୋର ସ୍ୱାମୀ ଆସିବେ ତେଣୁ ଭଗବାନ ରାମଚନ୍ଦ୍ର କୃଷ୍ଣ ରୂପରେ ଆସିବେ ତେଣୁ ଆଜି କେତେ ଆନନ୍ଦ ନ ହେବ ତାଙ୍କୁ ଯିଏ ଯେତେ ଅପେକ୍ଷା କରିବ ତାହାର ଆନନ୍ଦ ସେତେ ଅଧିକା ରହିବ ସାଙ୍ଗେ ସାଙ୍ଗେ ଯଦି ଗୋଟେ ଜିନିଷ ମିଳିଗଲା ତାହେଲେ ସେତେ ଯେତେ ଏତେ ଆନନ୍ଦ ମିଳିବ ନାହିଁ ଗୋଟେ ଜିନିଷ ପ୍ରାପ୍ତ ଆଇଏଏସ୍ ପ୍ରାପ୍ତ ପାଇଁ କେତେ ଚେଷ୍ଟା କରୁଛନ୍ତି ଆଇଏଏସ୍ ପ୍ରାପ୍ତ ହେଇ ଚାକିରି ଫାକିରି ଛାଡ଼ିକିରି ସବୁ ପରୀକ୍ଷା ମୋର ଜଣେ ଦୁଇ ଜଣ ଆସିଥିଲେ ସେ ଚାକିରି କରିଥିଲେ ବ୍ୟାଙ୍କରେ ସେ ଚାକିରି ଛାଡ଼ିକିରି ଆଇଏଏସ୍ ପାଇଁ ପ୍ରିପେୟାର କରୁଛନ୍ତି ଯେତେବେଳେ ପାଇଯିବେ କେତେ ଆନନ୍ଦ ତାଙ୍କର ନ ହେବ ସାଙ୍ଗେ ସାଙ୍ଗେ ମିଳିଗଲେ ଏତେ ଆନନ୍ଦ ହେବ ନାହିଁ ତେଣୁ ସେଇଭଳି ଭାବରେ ଆଜି ମୁଦା ଏତେ ଆନନ୍ଦ ଆନନ୍ଦିତ ହେଇଯାଇଛନ୍ତି ଜାମ୍ବବାନ ମଧ୍ୟ ଆନନ୍ଦିତ ତାଙ୍କର କନ୍ୟା ମଧ୍ୟ ଆନନ୍ଦିତ ଜାମ୍ବବତୀ ମୁଦା ତେଣୁ ଅହରଣାର୍ଥମ ସମଣିନା ତେଣୁ ଏ ଅହରଣ ଭଗବାନଙ୍କ ପୂଜା ଭଗବାନ ପୂଜା ଆମେ ଯେଉଁ କଥା କହୁଛୁ ଏ କଥା ଭଗବାନଙ୍କ ପୂଜା ହେଉଛି ଭଗବତ ଗୀତାରେ ଭଗବାନ କହିଲେ अध्यक्ष से चले इवं धर्म संवाद महाभयो ज्ञान यज्ञ तेना निष्ठ्यामी मती। जो मैंने केवल भगवद गीता को अध्ययन करते भगवान ज्ञान यज्ञ भगवान पूजा कर अर्हण पूजा कर भागवत कथा कहते ये भगवान पूजा कथा श्रवण भक्ति श्रवण कीर्तन दुईट जिन चल समय तेणु अहरणार्थम से मणिना स कहले जम्बवान जम्बवान से मणि सहित कृष्ण कृष्णायो पजाहार तेणु भगवान कृष्ण को प्रदान कले कृष्ण कृष्ण कौन मणिना कृष्णाय चतुर्विभूति ना के संप्रदाय ज्ञान दान कर चतुर्विभूति आसे देखते हम कि ना जानपरने कि हवा कथा जदि आस पोएटिक लाइसेंस रही कथा कह दान करवाटा चतुर्विभक्ति तेणु कृष्णाय कृष्णाय उपजाहार भगवान उपहार प्रदान कले भगवान उपहार प्रदान कौन भगवान को आम दे पार सबकि भगवान किंतु भगवान वस्तु को यदि आम भगवान को अर्पण करवा भगवान खुशी हो आम कि आम निजर आम किए प्रकृत किए आम गोटे हूँ केशा आगे भी दस हजार भागे आम कौन रही शक्ति भगवान जब शक्ति नदे आम शक्ति शून्य हो जा तेणु जहाँ भी हो भगवान सबकि भगवान से भगवान वस्तु को यदि आम भगवान प्रदान करवा भगवान खुशी हो तेणु कृष्णाय उपजाहार भगवान को प्रदान कले कन्या सहित मणि को प्रदान कले कन्या सहित मणि को प्रदान कले तेणु ये लीला को आज विस्तार भाव वर्णन न करके व्यास वर्णना कर सुखदेव गोस्वामी कहते यू आज न पाई विस्तार कले ना ये भाव आप चिंता करूँ ये गले तेणु भगवान को ग्रहण कले मणि को ग्रहण कले जम्बवत ग्रहण करके आसिले आज भी यह सब कथा कह सब कथा पर कहे आईटे विस्तार कराला ना इन्हें आप श्लोक वर्णना करो मैंने रही थे गुंफा उपर रही से कौन है ये अठे दिन पड़ेगा से नाती से बार दिन पर पड़ेगले ये तीनो श्लोक से वर्णना करेणु ये विषय पर वर्णना करम कथा गोटे विश्राम देवा विश्राम देवा पूर्व दुई मिनट भगवान कथा को कीर्तन करके नाम कीर्तन कर कारण बोल दो मिनट नाम कीर्तन करते।